నమో భగవతే వాసుదేవాయ. శ్రీమద్ భాగవతం దశమ స్కంద 37 అధ్యాయ 37 చాప్టర్ 25 శ్లోక 25. భగవానపి గోవిందో, అతను బయట భగవానపి గోవిందో హత్వా కేశీ నమాహవే, హత్వా కేశీ నమాహవే, పశున్ పాళయత్ పాళైః, పశున్ పాళయత్ పాళైః, ప్రీతిర్వ్రజ సుఖావహ, ప్రీతిర్వజ సుఖావహ. భగవానపి గోవిందో హత్వా కేశీ నమాహవే, పశూన్ పాళయత్ పాళైః, ప్రీతిర్వ్రజ సుఖావహ. భగవానపి గోవిందో హత్వా కేశీ నమాహవే, పశూన్ పాళయత్ పాళైః, ప్రీతిర్వ్రజ సుఖావహ. హరి కృష్ణ. మెసేజ్ డాట్ కామ్. యూ వాంట్ టు అండర్స్టాండ్ ఇంగ్లీష్? యూ అండర్స్టాండ్ ఇంగ్లీష్? ఐ విల్ స్పీక్ ఇన్ ఒడియా. ప్రభు బుజినాథ్ ఇంగ్లీష్ మెసేజ్ బుజుంది. ఇంగ్లీష్ సి రష్యన్ భాషలో ట్రాన్స్లేట్ కలిగి బుజుంది. సో ଆମେ ଗତକାଲି ଯେଉଁ ଶ୍ରବଣ କରିଥିଲେ, ନାରଦ ମୁନି ଏହିଭଳି ଭାବରେ ସ୍ତୁତି କରିଥିଲେ ଭଗବାନଙ୍କୁ. 3 ଶ୍ଳୋକରେ ଭଗବାନ ସ୍ତୁତି କରି 9 ଶ୍ଳୋକରେ ଭଗବାନ କ'ଣ କ'ଣ ସବୁ ଲୀଳା କରିବେ ଏ ବିଷୟରେ ବର୍ଣ୍ଣନା କରିଥିଲେ. ତେଣୁ ଏହିଭଳି ଭାବରେ ଏବଂ ଯଦୁପତି କୃଷ୍ଣାଂ ଭାଗବତ ପ୍ରବର ମୁନି ପ୍ରଣିପତ୍ୟା ଜ୍ଞାନୁ ଜ୍ଞାତୋ ଯଜୌ ତଦର୍ଶନ ଉତ୍ସବ. ଏହିଭଳି ଭାବରେ ଭଗବାନଙ୍କୁ ତାଙ୍କର ପ୍ରଣିପାତ କରି ତାଙ୍କୁ ତାଙ୍କଠାରୁ ଆଜ୍ଞା ନେଇକରି ସେ ଚାଲିଗଲେ ତ ଦର୍ଶନ ଉତ୍ସବ, ଭଗବାନଙ୍କ ଦର୍ଶନ କରିବା ପାଇଁ. ବିଭିନ୍ନ ଲୀଳା ସବୁ କହିଲେ, ମୁଁ ଦେଖିବି ଏ ଲୀଳା ଦେଖିବି, ସେ ଲୀଳା ଦେଖିବି, ଏ ଲୀଳା ଦେଖିବି. ଏଇଭଳି ଭାବରେ ଭଗବାନଙ୍କ ଭବିଷ୍ୟତ ଲୀଳା ମାନେ 80 ବର୍ଷ ପରେ ମଧ୍ୟ କ'ଣ ହେବ ସେ ଲୀଳା ଦେଖିବା ପାଇଁ ନାରଦ ମୁନି ଆଗ୍ରହ ପ୍ରକାଶ କରିଥିଲେ. ତେଣୁ ସେଇ ଦର୍ଶନ, ସେଇ ଭଗବାନଙ୍କର ସେଇଭଳି ଲୀଳାକୁ ଦର୍ଶନ କରିବା ପାଇଁ ସେଇ ଦର୍ଶନ ଉତ୍ସବକୁ ଅପେକ୍ଷା କରି ରହିଲେ ନାରଦ ମୁନି. ଆମେ ବର୍ତ୍ତମାନ ସେ ଲୀଳାକୁ ସବୁ ବର୍ଣ୍ଣନା କରିବା. ତେଣୁ 25 ଶ୍ଳୋକରେ କହୁଛନ୍ତି, ଭଗବାନ ଅପି ଗୋବିନ୍ଦୋ, ଭଗବାନ ଗୋବିନ୍ଦ ଅପି, ସେ ଭଗବାନ, ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ତାଙ୍କର ସବୁକିଛି ଐଶ୍ୱର୍ଯ୍ୟ ଅଛି, କିନ୍ତୁ ତଥାପି ସେ ଗୋବିନ୍ଦ. ଗୋବିନ୍ଦ କହିଲେ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି. ଭଗବାନ ଯଦି ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଥିଲେ ମଧ୍ୟ ସେ ଚାହିଁଲେ ଆମକୁ ବହୁତ ଦୁଃଖ କଷ୍ଟ ଭୟ ପ୍ରଦାନ କରିପାରିଥାନ୍ତେ, କିନ୍ତୁ ନା, ସେ ଆନନ୍ଦ ପ୍ରଦାନ କରନ୍ତି. ସେଥିପାଇଁ ଗୋବିନ୍ଦ ଅପି, ଭଗବାନ ଗୋବିନ୍ଦ ଅପି ଆହବେ କହିଲେ ଯୁଦ୍ଧେ କେଶିନଂ ହତ୍ୱା, ଏହିଭଳି ଭାବରେ କେଶିକୁ ହତ୍ୟା କଲା ପରେ ବ୍ରଜ ସୁଖାବହ, ବ୍ରଜସ୍ୟ ସୁଖ ପ୍ରଦର୍ଶନ, ଏହିଭଳି ଭାବେ ବ୍ରଜରେ ସୁଖର ଆବହ, ସୁଖର ପ୍ରଭାବ ଚାଲିଛି ଭଗବାନ ଯେଉଁଠି ରହିଛନ୍ତି ଆନନ୍ଦ କନ୍ଦ. ତେଣୁ ବ୍ରଜବାସୀମାନେ ମଧ୍ୟ ସେହିଭଳି ଭାବରେ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇକି ରହୁଛନ୍ତି ସବୁ ସମୟରେ. ବ୍ରଜ ସୁଖାବହ ପ୍ରୀତେଇ କହିଲେ ସନ୍ତୁଷ୍ଟେଇ ପାଳେଇ, ଭଗବାନ ଏହିଭଳି ଭାବରେ ସମସ୍ତଙ୍କୁ ସନ୍ତୁଷ୍ଟ କରି ନିଜେ ମଧ୍ୟ ସନ୍ତୁଷ୍ଟ ରହିଛନ୍ତି ଭଗବାନ ତାଙ୍କ ଲୀଳାରେ. ଗୋପାଳେଇ ସହ, ପାଳେଇ କହିଲେ ଗୋପାଳମାନଙ୍କ ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ, ପଶୁନ୍ ଅପାଳୟତ୍, ପଶୁ ପାଳନ କରିବା ପାଇଁ ଲାଗିଲେ ତ ତେଣୁ ପର ଶ୍ଳୋକରେ କୁହାଯାଉଛି, ଛବିଶ ନମ୍ବର ଶ୍ଳୋକରେ କହୁଛନ୍ତି ଯେ ଏକଦା ତେ ପଶୁନ୍ ପାଳା ଚାରୟନ୍ତୁ ଦୃଶାନୁଷୁ ଚକ୍ରୁ ନୀଳାୟନ କ୍ରୀଡ଼ା ଚୋର ପାଳ ଚୋର ପାଳାପଦେଶତଃ। ଭଗବାନ ପୋଲିସ ଚୋର ପୋଲିସ ଖେଳ ଆରମ୍ଭ କଲେ। ଭଗବାନ ଚୋର ପୋଲିସ ଖେଳ, ତେଣୁ ଏଠି କୁହାଯାଉଛି ଯେ ଏକଦା ଏକସ୍ମିନ୍ ସମୟ, ତାପରେ ଏଇଟା କଲେ ବୋଲି କୁହାଯାଉ ନାହିଁ, କେଶ ହତ୍ୟା ପରେ ତାପରେ ଅଥବା ବୋଲି ଲାଗିବା କଥା, କିନ୍ତୁ ଏକଦା ଶବ୍ଦ ବ୍ୟବହାର କଲେ। ଏଥିରୁ କେତେଜଣ ଆଚାର୍ଯ୍ୟ କୁହନ୍ତି ଏଇ ଲୀଳାଟି ଆଉ ଗୋଟେ କେବେ ଅତୀତରେ ହେଇଥିଲା, ଯାହା ବି ହଉ ସେଇଦିନ ବି ହେଇଥିଲେ ମଧ୍ୟ, ଯାହା ଏକଦା ଏକସ୍ମିନ୍ ସମୟ କୌଣସି ସମୟରେ ତେ ପାଲାହା ଗୋପାଳମାନଙ୍କ ସହିତ ତେ ପାଲା ଗୋପାଳହା ଅଦ୍ରିଶାନୁଷୁ, ଅଦ୍ରି କହିଲେ ପର୍ବତ ତଟଭାଗେଶୁ, ପର୍ବତ ତୀର ତଳରେ, ପର୍ବତ ତଳରେ ବା ଗୋବର୍ଦ୍ଧନ ତଳରେ ଯାହା ବି ହଉ, ଅଦ୍ରିଶାନୁଷୁ ପଶୁନ୍, ପଶୁନ୍ କହିଲେ ଗାଭୀମାନଙ୍କୁ ଚାରୟନ୍ତ, ଚାରୟନ୍ତ କହିଲେ ଚରଉଥିବା ସମୟରେ, ଚୌର ପାଲା ପ୍ରଦେଶତଃ ଚୌରା ପାଲା ରକ୍ଷ କାଷ୍ଟ ତେଷାଂ ଅପଦେଶତଃ ଅଭିନୟାତ। ଭଗବାନଙ୍କ ଏଇ ଗୋଟିଏ କ୍ରୀଡ଼ା ଆରମ୍ଭ କଲେ, ପୋଲିସ ଚୋର ପୋଲିସ ଖେଳ ଆରମ୍ଭ କଲେ। ଚୌରାହା ପାଲା, କେତେଜଣ ଚୋର ହେବେ, କେତେଜଣ ତାକୁ କେତେଜଣ ପାଳକ ହେବେ, କେତେଜଣ ରକ୍ଷକ ହେବେ, କେତେଜଣ ଗୋପାଳ କ'ଣ ମାନେ ମେଷ ହେବେ, ଆଉ କେତେଜଣ ତାଙ୍କୁ ରକ୍ଷା କରିବେ, ଆଉ କେତେଜଣ ଚୋର ହେବେ, ଏଇଭଳି ଭାବରେ ଗୋଟେ ଅଭିନୟ ଆରମ୍ଭ ହେଲା। ତେଣୁ ନୀଳାୟନ କ୍ରୀଡ଼ାଙ୍ଗ, ନୀଳାୟନ କ୍ରୀଡ଼ାଙ୍ଗ କହିଲେ ଚୋରି ଚୋରିତବନ୍ତ ତିରୋଧାପନ ରୂପାଙ୍ଗ କ୍ରୀଡ଼ାଙ୍ଗ, କିଏ ଚୋରି କରିବ, କିଏ ତାଙ୍କୁ ନେଇଯିବ, ଏଇଭଳି ଭାବରେ କ୍ରୀଡ଼ାଟି ଆରମ୍ଭ ହେଲା। ଏ କ୍ରୀଡ଼ାଟି ଭଗବାନ ଏ କ୍ରୀଡ଼ାଟି କାହିଁକି ଆରମ୍ଭ କଲେ, ନା ବ୍ୟମାସୁରକୁ ହତ୍ୟା କରିବା ପାଇଁ। ଚକ୍ରୁ କହିଲେ କୃତବନ୍ତ, ଏଇଭଳି ଭାବରେ ଭଗବାନଙ୍କର ଏଇ ଚୋର ପୋଲିସ ଖେଳ ଆରମ୍ଭ ହେଲା। ତେଣୁ ଶ୍ରୀଧରସ୍ୱାମୀ କହୁଛନ୍ତି ଯେ ନନୁ ନାରଦେନ ବ୍ୟୋମବଧୁ ନ ଦୁଷ୍ଟ ତତ୍ କଥଂ ବ୍ୟୋମବଧ ପ୍ରସକ୍ତି ଇତି ତତ୍ରୋଚ୍ୟତେ। ନାରଦ ମୁନି ଯେଉଁ କହିଲେ ମୁଁ ଏଇଟା ଦେଖିବି ସେଇଟା ଦେଖିବି ଏଇଟା ଦେଖିବି ଯେଉଁ ବର୍ଣ୍ଣନା କରାଗଲା ନଅଟି ଶ୍ଳୋକରେ, ବାରଟି ନଅଟି ଶ୍ଳୋକରେ, ତା ଦେହରେ ବ୍ୟୋମବୋଧକତା ତ ରହିନାହିଁ, ତାହେଲେ କେମିତି ବ୍ୟୋମବୋଧକତା ଆସିଲା ବର୍ତ୍ତମାନ। ପ୍ରାତରେ ଏବେ କେଶିବଧାନ୍ତରମ, ସକାଳୁ ସକାଳୁ କେଶିବଧ ହେଇଯାଇଛି, ତା ପୂର୍ବ ରାତିରେ ଯେଉଁ ବର୍ଣ୍ଣନା କରାଯାଇଛି, କଂସ ତାଙ୍କ ସବୁ ସହିତ ଆଲୋଚନା କରିଥିଲେ, ମନ୍ତ୍ରଣା କରିଥିଲେ, କେଶିକୁ ପଠାଇଥିଲେ। ଯେତେବେଳେ ଅରିଷ୍ଟାସୁର ବଧ ହେଲେ ସେତେବେଳେ ଭଗବାନ ନାରଦ ମୁନି ଯାଇକରି କଂସକୁ ଖବର ଦେଲେ, ଅରିଷ୍ଟ ନିହତେ ଅରିଷ୍ଟ ଯେତେବେଳେ ବଧ ହେଲା ପରେ ନାରଦ ମୁନି ଯାଇକି କଂସକୁ କହିଲେ ଯେ କୃଷ୍ଣ ବଳରାମ ସେ ହେଉଛନ୍ତି ବସୁଦେବଙ୍କ ପୁତ୍ର, ବସୁଦେବ ନେଇକି ତାଙ୍କୁ ଗୋକୂଳରୁ ନେଇକରି ମଥୁରାରେ ଛାଡ଼ିକି ଆସିଥିଲେ, ତେଣୁ କଂସ ସମସ୍ତେ ମିଟିଂ ଡକାଇଲା, ଇମର୍ଜେନ୍ସି ମିଟିଂରେ ସମସ୍ତେ ଥିଲେ, ସମସ୍ତଙ୍କୁ ସବୁ କାହାକୁ କ'ଣ ସବୁ କହିଲେ, କେଶିକୁ ପଠାଇଲେ ହତ୍ୟା କରିବା ପାଇଁ କୃଷ୍ଣ ବଳରାମଙ୍କୁ, ଏବଂ ବା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ପଠାଇଲେ, ଏବଂ ଚାଣୁରକୁ କ'ଣ ଅକ୍ରୁରକୁ କହିଲେ ତୁମେ ଯାଅ କୃଷ୍ଣ ବଳରାମକୁ ଆଣିକି ଆସିବ, ଆମେ ତାଙ୍କୁ ଏଇଠି ହତ୍ୟା କରିବା। ନାରଦ ମୁନି କହିଛନ୍ତି ଆମେ ତାଙ୍କୁ ସେଠି ହତ୍ୟା କରିପାରିବା ନାହିଁ, ଏଇଠି ହତ୍ୟା କରିବା। ତେଣୁ ତା ପରଦିନ ସକାଳେ କେଶି ସକାଳୁ ସକାଳେ ଆସି ପହଞ୍ଚିଗଲେ, ଭୋରୁ ଭୋରୁ ଆସି ପହଞ୍ଚିଗଲେ ମଙ୍ଗଳାରତୀ କରି ଦର୍ଶନ କରିବା ପାଇଁ, କିନ୍ତୁ ଅକ୍ରୁର ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ତାଙ୍କ କଥା ପରେ ଆସିବ, ଅକ୍ରୁର ଆସୁଛନ୍ତି। ତେଣୁ ସକାଳୁ ସକାଳୁ ପ୍ରାତରେ ଏବ କେଶି ବଧାନନ୍ତରଂ ନାରଦ ନାରଦେନାୟକ୍ତ ଅଙ୍ଗୀକୃତ୍ୟ, ସକାଳୁ ସକାଳୁ କେଶିବଧ ହେଇଗଲେ, ତାପରେ ନାରଦମୁନି ଆସି ନାରଦମୁନି ମଧ୍ୟ ଆସି ପହଞ୍ଚିଗଲେ ସେହି ସମୟରେ କେଶିବଧ ପରେ। ତେଣୁ ନାରଦମୁନି ଭଗବାନଙ୍କ ସହିତ ଆଲୋଚନା କଲେ, ନାରଦମୁନିଙ୍କର ଉକ୍ତିକୁ ଅଙ୍ଗୀକାର କରି ପୁନଃ ତଥୈବ ପଶୁଚାରହିତା ତେଣୁ ପୁଣି ପଶୁ ଚାରଣ କରିବା ପାଇଁ ଆରମ୍ଭ କରିଥିଲେ ଭଗବାନ। ତେଣୁ ବ୍ୟୋମହତ ଯଦ୍ୱା ବ୍ୟୋମବଧ ପୂର୍ବମେବ, ସେଇଦିନ ହତ୍ୟା କରିଥାଇପାରନ୍ତି ବା ପୂର୍ବରୁ ମଧ୍ୟ ହତ୍ୟା କରିଥାଇପାରନ୍ତି। କାରଣ ସେଠି ଯେଉଁ କଂସ ମଧ୍ୟ ଯେଉଁ ବିଭିନ୍ନ ପ୍ରକାର ସବୁ ଆଲୋଚନା କରିଥିଲା ବିଭିନ୍ନ ମଲ୍ଲମାନଙ୍କୁ, ହାତୀ ମାହୁନ୍ତମାନଙ୍କୁ, ତାପରେ ମନ୍ତ୍ରୀମାନଙ୍କୁ କେସି ସହିତ ଆଲୋଚନା ଏସବୁ ବର୍ଣ୍ଣନା କରାଯାଏ, ବ୍ୟୋମ ସହିତ ଆଲୋଚନା ବର୍ଣ୍ଣନା କରାଯାଏ ନାହିଁ। ତେଣୁ ସେଇଦିନ ହେଇଥାଇପାରେ ବା ପୂର୍ବରୁ ମଧ୍ୟ ହେଇଥାଇପାରେ। ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି, କାରଣ ଯେତେବେଳେ ଗୋପୀମାନେ ସ୍ତୁତି ଗୋପୀମାନେ ଯେଉଁ ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତ ସବୁ ବର୍ଣ୍ଣନା କରୁଥିଲେ, ସେଥିରେ ଗାନ କରୁଥିଲେ, ସେଥିରେ ଗୋଟେ କଥା ଅଛି ଯେ ବ୍ୟାଳ ରାକ୍ଷସାତ୍, କ'ଣ ସେ ଶ୍ଳୋକ ଯେଉଁ କହିଲେ ତା ଦେହରେ ବିଷମୟାତ୍ମଜା, ବିଷମୟାତ୍ମଜା କଥା କହିଥିଲେ। ବିଷମୟାତ୍ମଜା କହିଲେ ଅରିଷ୍ଟାସୁର ବା ବିଷ କହିଲେ ଯେଉଁ ବତ୍ସାସୁରକୁ ହତ୍ୟା କରିଥିଲେ, ଯେଉଁ ଅଘାସୁରକୁ ହତ୍ୟା କରିଥିଲେ, ଗୋଟେ ବତ୍ସାସୁରକୁ ହତ୍ୟା କରିଥିଲେ। ଅଘାସୁର ତ ସର୍ପ ରୂପରେ ଆସିଥିଲା, ବତ୍ସାସୁର ଗୋଟେ ବାଦଶା ବାଳକ ରୂପରେ ଆସିଥିଲା, ବତ୍ସା ରୂପରେ ଆସିଥିଲା, ଭଗବାନ ତାକୁ ହତ୍ୟା କରିଥିଲେ, ଆ ପୂର୍ବ ବର୍ଣ୍ଣନା କରାଯାଇଛି। ଏବଂ ଏ ବ୍ୟୋମ ପୁତ୍ର, ବ୍ୟୋମ କହିଲେ ମୟାତ୍ମଜା, ମୟ ଦାନବର ପୁତ୍ର, ମୟ ଦାନବର ପୁତ୍ରକୁ ମଧ୍ୟ ଭଗବାନ ହତ୍ୟା କରିଛନ୍ତି ବୋଲି ଗୋପୀମାନେ ମଧ୍ୟ ତାଙ୍କର ଗୋପୀ ଗୀତରେ କହିଛନ୍ତି। ତେଣୁ ଯାହା ହଉ ଏଇଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ କହୁଛନ୍ତି, ନିର୍ଦ୍ଦିଷ୍ଟ ଭାବରେ କିଛି ସୁଖଦେବ ଗୋସ୍ୱାମୀ କହିନାହାନ୍ତି, କିନ୍ତୁ ଯାହା ହଉ ଭଗବାନଙ୍କ ବର୍ତ୍ତମାନ ବ୍ୟୋମଲୀଳାଟି ଆମର ଶ୍ରୀମଦ୍ ଭକ୍ତିଗୌରବ ନାରାୟଣ ସ୍ୱାମୀ ମହାରାଜ କହୁଥିଲେ ଯେ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ କହିଥିଲେ ସବୁ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିଥିଲେ, ସେହି ସମୟରେ ଏଇ ଯେଉଁ ବ୍ୟମାସୁର ବଦ୍ଧ ଲୀଳାଟିକୁ ବର୍ଣ୍ଣନା କରିନଥିଲେ। ତାଙ୍କର ମନେ ପଡ଼ିଲା ବର୍ତ୍ତମାନ ତ ଭଗବାନଙ୍କର ସବୁ ମଥୁରା ଲୀଳା ସବୁ ଆରମ୍ଭ ହେବ, ଆଉ ଏ ଗୋଟିଏ ଅସୁରକୁ କାହିଁକି ଛାଡ଼ିଦେବା, ତାକୁ ତାଙ୍କ ତାର କଥା ମଧ୍ୟ ବର୍ଣ୍ଣନା କରିଦେବା। ତେଣୁ ବ୍ୟମାସୁର ବଦ୍ଧ କଥା ମଧ୍ୟ କହିଥିଲେ। ତେଣୁ ପରଶ୍ଳୋକରେ କୁହାଯାଉଛି, ତତ୍ରାସନ୍ କତିଚିତ୍ ଚୋରା ପାଳାସ କତିଚିତ୍ ନୃପ ମେଷା ଇତ୍ୟାସ ତତ୍ରୈକେ ବିଜୋହୁ ଅକୁତୋ ଭୟ। ତାପରେ କ'ଣ ହେଲା ନା, ହେ ନୃପ, ତତ୍ର କତିଚିତ୍ ଗୋପାଳ ଚୋରା, କତିଚିତ୍ ପାଳା, କେତେଜଣ ଗୋପାଳ କ'ଣ ହେଲେ ଚୋର ହେଲେ, ସେସବୁ ଚୋରି କରିବେ। ଆଉ କେତେଜଣ ଗୋପାଳ କ'ଣ ହେଲେ ନା ପାଳା, ତାଙ୍କୁ ରକ୍ଷା କରିବେ, ମେଷମାନଙ୍କୁ ସବୁ ରକ୍ଷା କରିବେ। କେତେଜଣ ହେଇଗଲେ ଚୋର, ଆଉ ଚ ତତ୍ର ଏକେ କତିପୟ ମେଷାୟିତା, ମେଷବତ୍ ଆଚରନ୍ତ, ମେଷ ଭଳି ମେଣ୍ଢା, କେତେଜଣ ମେଣ୍ଢା ହେଲେ, କେତେଜଣ ମେଣ୍ଢା ପାଳକ ହେଲେ, କେତେଜଣ ଚୋର ହେଲେ, ମେଣ୍ଢା ମେଣ୍ଢା ପାଳ କରୁଥିବା ସେ ଚୋରି କରି ନେବ, ମେଣ୍ଢା ପାଳକ ଯେତେବେଳେ ଅନ୍ୟମନସ୍କ ଥିବ ସେତେବେଳେ ସେ ମେଣ୍ଢାକୁ ନେଇଯିବ ଚୋର। ଏଇଭଳି ଭାବରେ ଲୀଳା ଖେଳଟି ଆରମ୍ଭ ହେଲା। ଆସନ୍ କହିଲେ ସେହି ସମୟରେ ହେଲା ଅକୃତ ଭୟା, ନିର୍ଭୟା ଆସନ୍ତ ବିଜହୁ, ଜଣକୁ ଯେତେବେଳେ ଚୋର ଚୋରି କରି ନେବ, ଜଣେ ଚୋର ଆଉ ଜଣକୁ ଗୋଟେ ଜିନିଷ ବସ୍ତୁକୁ ଚୋରି କରି ନେବ, ଏମାନେ ସବୁ ଜୀବନ୍ତ ବସ୍ତୁ, ଗୋପାଳମାନେ ତାଙ୍କର ଭୟ ହେବା କଥା ମୋତେ ଚୋରି କରି ନେଇଯିବ, କୁଆଡ଼େ ନେବ କ'ଣ କରିବ, କିନ୍ତୁ ନିର୍ଭୟା, କାରଣ ଭଗବାନ ଏ ବ୍ୟବସ୍ଥା କରିଛନ୍ତି, ଭଗବାନ ଯେଉଁଠି ଅଛନ୍ତି ଭୟ କେଉଁଠି ଆସିବ ସେଠି। ତେଣୁ ନିର୍ଭୟରେ ଏଇଭଳି ଭାବରେ ଖେଳ ଆରମ୍ଭ ହେଲା। 28 ଶ୍ଳୋକରେ କୁହାଯାଉଛି ଯେ ମୟ ପୁତ୍ର ମହାମାୟୋ ବ୍ୟୋମ ଗୋପାଳ ବେଶଦୃକ୍ ମେଷ ଇତା ନପବାହ ପ୍ରାୟଶ ଚୋରା ଇତେ ବହୁନ। ତେଣୁ ଏଇ ଯେଉଁ ଖେଳଟି ହେଲା ଯେ ସବୁବେଳେ ଏମାନେ ସବୁ ଜଣେ ଯିଏ ମେଣ୍ଢା ହେଇଛି ସବୁବେଳେ ମେଣ୍ଢା ହେଇକି ରହିବ, ଯିଏ ଚୋର ହେଇଛି ସବୁବେଳେ ଚୋର ହେଇକି ରହିବ, ଯିଏ ମେଷ ପାଳକ ହେଇଛି ସବୁବେଳେ ମେଷ ପାଳକ ହେଇକି ରହିବ, ତା ନୁହଁ, ସେ ମଝିରେ ମଝିରେ ବଦଳୁଥିବ, ଟର୍ମ ଆସିବ, ବର୍ତ୍ତମାନ ଆର ଟର୍ମ ଆସିଲା, ଅନ୍ୟ ଜଣେ ଚୋର ହେବ। କିନ୍ତୁ ହଁ ଏଠି କୁହାଯାଉଛି 28 ନମ୍ବର ତଦା ସେହି ସମୟରେ କ'ଣ ହେଲା, ସେହି ସମୟରେ ମହାମାୟ ଅତିଶୟ ମାୟା ନିପୁଣ ମୟ ଦାନବ ଯିଏକି ଏଭଳି ସଭା ନିର୍ମାଣ କରିଥିଲେ, ଯେଉଁ ସଭାରେ ଯେତେବେଳେ ଦୁର୍ଯ୍ୟୋଧନ ପ୍ରବେଶ କଲେ, ଦଶମ ସ୍କନ୍ଧ ପରେ ଆସିବ ଏଇଟା, ଯେତେବେଳେ ଦୁର୍ଯ୍ୟୋଧନ ପ୍ରବେଶ କଲେ ସେ ସ୍ଥଳଟା ତୁମକୁ ଜଳ ଭଳିଆ ଲାଗିଲା ଏବଂ ଜଳଟା ସ୍ଥଳ ଭଳିଆ ଲାଗିଲା, ଏଭଳି ଗୃହ ନିର୍ମାଣ କରିଥିଲେ, ସଭାଗୃହ ମୟଦାନବ ନିର୍ମାଣ କରିଥିଲେ। ତେଣୁ ତାଙ୍କର ପୁତ୍ର ମଧ୍ୟ ସେଇଭଳି ଭାବରେ ମହାମାୟା ବି ସେ ଗୋପାଳ ବେଶ ଗୋପାଳ ବେଶ ଧରି ଆସି ପହଞ୍ଚିଗଲେ। ମାୟାବୀ ଗୋପାଳ ବେଶ ଧାରଣ କରିବା ପାଇଁ କିଛି ବଡ଼ କଷ୍ଟ କଥା ହେବ ନାହିଁ ତାଙ୍କ ପାଇଁ। ତେଣୁ ମୟ ପୁତ୍ର, ମୟ ନାମକସ୍ୟ ଦୈତ୍ୟସ୍ୟ ପୁତ୍ର, ମୟ ଯିଏକି ଅସୁରମାନଙ୍କର ଶିଳ୍ପୀ, ଯେମିତି ଦେବତାମାନଙ୍କର ଶିଳ୍ପୀ ହେଉଛନ୍ତି କୁବେର, ଏ ସରି ବିଶ୍ୱକର୍ମା, ସାଙ୍ଗେ ସାଙ୍ଗେ ସବୁ ନିର୍ମାଣ କରିଦେବେ। ଏହା ପରେ ବର୍ଣ୍ଣନା କରାଯିବ ଦ୍ୱାରକା ନଗରୀ ଗୋଟିଏ ରାତିରେ ନିର୍ମାଣ କରିଦେଲେ ଦ୍ୱାରକା ନଗରୀ। 16,108 ରାଣୀଙ୍କ ପାଇଁ 16,108 ମହଲ, ଏଇଭଳି ଭାବରେ ପ୍ରଜାମାନଙ୍କ ପାଇଁ ସମସ୍ତଙ୍କ ପାଇଁ ସବୁ ତିଆରି କରିଲେ। ଏବଂ ଭଗବାନ ମଧ୍ୟ ମଥୁରାବାସୀମାନଙ୍କୁ ପଠାଇଲେ, ଟ୍ରାନ୍ସପୋର୍ଟ କଲେ, କେଉଁ ଟ୍ରାନ୍ସପୋର୍ଟ କମ୍ପାନୀର ଆଶ୍ରୟ ନେଲେ ନାହିଁ। ଭଗବାନ ରାତିରେ ସେମାନେ ସବୁ ଶୋଇଥିଲେ, ସକାଳୁ ଉଠିଲା ବେଳକୁ ଯାଇକରି ଦ୍ୱାରକାରେ ହାଜର। ତେଣୁ ମୟପୁତ୍ର ଆସି ପହଞ୍ଚିଗଲା। ବ୍ୟୋମ, ତା ନାମ ହେଉଛି ବ୍ୟୋମ, ବ୍ୟୋମ ନାମ ଦୈତ୍ୟ। ବ୍ୟୋମ କହିଲେ ଆକାଶ, ଆକାଶ ବ୍ୟୋମ କି ତା ତେଜ ମରୁଦ ବ୍ୟୋମ ଗୋଟେ ରହିଛି ନା, ବ୍ୟୋମ ହେଉଛି ଆକାଶ। ତେଣୁ ତା ନାମ ଥିଲା ବ୍ୟୋମ। ତେଣୁ ଚୋରାହିତ ସ୍ୱୟଂ ଚୋରବତ୍ ଆଚରଣ, ତେଣୁ ସେ ଚୋର ଭଳି ସେ ଚୋର ଲୀଳାଟି କରିବା ପାଇଁ ଚାହିଁଲା। ଚୋର ସ୍ୱୟଂ ଚୋରବତ୍ ଆଚରଣ ମାନେ ଚୋର, ସେ ଚୋର ହେବ ଏଇଭଳି ଭାବରେ ଆଚରଣ କରି ପ୍ରାୟ ବହୁ ଅନେକାନ୍ ମେଷାହିତାମ, ଯେଉଁମାନେ ମେଷ ଭଳି ଯେଉଁ ଗୋପାଳମାନେ ଆଚରଣ କରୁଥିଲେ ତାଙ୍କୁ କ'ଣ କଲା ନା ଅପବାହ ଅପକୃଷ୍ୟ ନିନ୍ୟାୟ ତାଙ୍କୁ ସବୁ ନେଇଗଲା। କାମ୍ୟବନରେ ଗୋଟେ ରହିଛି ନା, ଏ ଯେଉଁ ବ୍ୟୋମ ଗୁମ୍ଫା, ବ୍ୟୋମାସୁର ଗୁମ୍ଫା, କିଏ ଯାଇଛନ୍ତି ପରିକ୍ରମା କରିଛନ୍ତି? କାମ୍ୟବନରେ ଅଛି ନା, ମହାରାଜ କହୁଥିଲେ, ମୁଁ ଶୁଣୁଥିଲି। ସେ ଇଏ ଯେଉଁ ଖେଳ ସେ ପାଖାପାଖି ବୋଧେ ହେଉଥିବ, ନହେଲେ ଗୋବର୍ଦ୍ଧନ ପାଖରୁ ଏତେ ବାଟ ଯାଇବା ସମ୍ଭବ ନୁହଁ। ତେଣୁ ସେ ଯାହା ବି ହେଉ, ତେଣୁ ସେଇ ଗୁମ୍ଫା ରହିଛି, ଇଏ କ'ଣ କରିବ ନା ଆକୁ ନେଇକିରି ସେ ପିଲାମାନଙ୍କୁ ନେଇକି ସେଇ ଗୁମ୍ଫାରେ ସବୁ, ଆଉ ଖାଲି ଧୀରେକି ରଖିବ ନୁହଁ, ଫିଙ୍ଗିବ, ଯେମିତି ବସ୍ତାକୁ ଫିଙ୍ଗନ୍ତି ସେଇଭଳି ଭାବରେ ଫିଙ୍ଗିବ, କାରଣ ସେ ଚାହୁଁଥିଲା ସେମାନଙ୍କୁ ମାରିଦେବ, ମାରିଦେଲା ପରେ କୃଷ୍ଣଙ୍କୁ ମାରିବ, ଏଇଭଳି ଭାବରେ ଚିନ୍ତା ତା'ର ଥିଲା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭକ୍ତ ବେଶାନପି ତଦନୁଗ୍ରହ ତତ୍ ଇତି ଭାବ। ଯଦି ସେ ଅନ୍ୟ କେଉଁ ବେଶରେ ଆସିଥାନ୍ତା, ଭଗବାନ ତାକୁ ଅନୁଗ୍ରହ କରିନଥାନ୍ତେ, ପ୍ରଶ୍ନ ଉଠିବ ନା କାହିଁକି ଏଭଳି ହେଲା, ଅସୁର କାହିଁକି ଆସିଲା, ଭଗବାନ କାହିଁକି ସେ ପିଲାମାନଙ୍କୁ ସବୁ ଏଇଭଳି ଭାବରେ କଷ୍ଟ ଦିଆଗଲା, ଭଗବାନ କେମିତି ଅନୁମତି ଦେଲେ। ସନାତନ ଗୋସ୍ୱାମୀ କହୁଛନ୍ତି, ଭକ୍ତ ବେଶା ଭକ୍ତ ବେଶ ନା ପି ତଦନୁଗ୍ରହ, ଯେହେତୁ ସେ ଭକ୍ତ ବେଶରେ ଆସିଥିଲେ ସେଇଭଳି ଭାବରେ ସେଥିପାଇଁ ଭଗବାନ ତାକୁ ଅନୁଗ୍ରହ କରିଥିଲେ। ପୁତନା ଲୀଳାରେ ମଧ୍ୟ ବର୍ଣ୍ଣନା କରାଯାଇଛି, ସିଦ୍ଧ ସ୍ୱାମୀ କହିଛନ୍ତି, ଭକ୍ତ ବେଶ ମାତ୍ରେଣ କ'ଣ ଭକ୍ତ ବେଶ ମାତ୍ରେଣ ଦତ୍ତବାନ, ଭକ୍ତ ବେଶ ମାତ୍ର ଭକ୍ତ ବେଶ ଧରିଥିବାରୁ ଭଗବାନ ତାକୁ କୃପା କଲେ, ମାତୃ ଗତି ପ୍ରଦାନ କଲେ ପୁତନାକୁ। ତେଣୁ ଇଏ ଭକ୍ତ ବେଶ, ଭକ୍ତ ବେଶରେ ଯଦି ଏତିକି ଭଗବାନ କୃପା କରୁଛନ୍ତି, ଯେଉଁମାନେ ଭକ୍ତ ଅଛନ୍ତି ସେମାନଙ୍କ କଥା କ'ଣ କହିବା, ଏଇଥିରୁ ଆମେ ଅନୁମାନ କରିବା। କେବଳ ଭକ୍ତ ବେଶ ପଡ଼ିଯାଇଛନ୍ତି, ଭଗବାନ ତାଙ୍କୁ କୃପା କରୁଛନ୍ତି, ଆଉ ଯେଉଁମାନେ ପ୍ରକୃତ ଭକ୍ତ ସକାଳୁ ଉଠି ମଙ୍ଗଳ ଆଳତି କରୁଛନ୍ତି, ଫୁଲ ଗୁନ୍ଥୁଛନ୍ତି, ଅନ୍ୟାନ୍ୟ ସବୁ ସେବା କରୁଛନ୍ତି, ପ୍ରସାଦ ପାଉଛନ୍ତି, ଭଗବାନ ଭଜନ କୀର୍ତ୍ତନ କରୁଛନ୍ତି, ଭଗବାନଙ୍କ ଗ୍ରନ୍ଥ ଅଧ୍ୟୟନ କରୁଛନ୍ତି, ସବୁ ପ୍ରକାର ସେବା କରୁଛନ୍ତି ଭଗବାନଙ୍କର, ସେମାନଙ୍କୁ ଭଗବାନ କେତେ କୃପା ନ କରିବେ, ଏଇଥିରୁ ଆମେ ଅନୁମାନ କରିବା। ଭକ୍ତ ବେଶ ମାତ୍ରରେ ଏଇଭଳି ଭାବରେ କୃପା ଭଗବାନ କରୁଛନ୍ତି। ପୁତନାଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଏ, ପୁତନା ଯେହେତୁ ଗୋଟେ ଗୋପୀ ବେଶରେ ଆସିଥିଲା, ଭଗବାନ ତାକୁ ତାଙ୍କ ମାତୃଗତି ପ୍ରଦାନ କରିଥିଲେ, ସିଦ୍ଧସ୍ୱାମୀ ଏକଥା ମଧ୍ୟ କହିଛନ୍ତି। ତେଣୁ ଏଇଭଳି ଭାବରେ ସେ ମୟଦାନବାସୀ ବର୍ତ୍ତମାନ ଲୀଳା ଆରମ୍ଭ କଲା, ଚୋରି କରିବା ଆରମ୍ଭ କଲା। ଏ ବର୍ତ୍ତମାନ ବି ଭଗବାନ ବ୍ୟବସ୍ଥା କରିଦେଇଛନ୍ତି, ଚୋରି କରିବା ପାଇଁ ବ୍ୟବସ୍ଥା କରିଦେଇଛନ୍ତି, ଚୋର ଲୀଳା କରିଛନ୍ତି, ଚୋର ପୋଲିସ ହେଇଛି, ତେଣୁ ଏମାନେ ସବୁ ସୁବିଧା ହେଲା, ମୟଦାନବକୁ ସୁବିଧା ହେଲା, ମୟଦାନବର ପୁତ୍ର ବ୍ୟୋମକୁ, ବ୍ୟୋମାସୁରକୁ ସୁବିଧା ହେଲା। ତେଣୁ 31 নম্বর শ্লোক কোশ্চেন স নিজং রূপমাস্তায় গিরীন্দ্র সদৃশং বলি ইচ্ছন বিমোক্তুম আত্মানং না শক্নোত গ্রহণাতুরহ। বলি এলে বলবান থিলা সে স দৈত্য গিরীন্দ্র সদৃশং পর্বতরাজ তুল্য মহত এতে শক্তি তার থিলা পর্বত তুল্য পর্বতরাজ খালি পর্বত ন পর্বতরাজ তুল্য সুমেরু সুমেরুকে পর্বতরাজ বলে কুযায় সেভাবে ভাবে তার বল লা নিজ রূপম আস্থায় কিন্তু সে সে গোপাল রূপে আসি পৌঁছে গেল আত্মান বিমুক্তুম কৃষ্ণাত মোচয়িতুম কৃষ্ণকু হত্যা করা ইচ্ছন গ্রহণাতুর গ্রহণেন কৃষ্ণকৃত ধারণেন আতুর দুর্বল অত ন শুকনত ন মচেইতু শশাক। কোটি রহিগলে কেউ কোণ বাকি যে লীলা চাল কোটি যাই কে হয় পুত্র আসলে 29 নম্বর শ্লোক মু পড়িদেলি 31 নম্বর গিরি গিরিদর্জ্যা বিনিক্ষিপ্য নীতং নীতং মহাসুর শিলয়া পিধতে দ্বারং চতুপঞ্চা বশেষিতা। এইভাবে ভাবে খেলা চালা চোর পুলিশ খেল তেমন বয়ম আসি পৌঁছিগাল গিরিদর্জ্যা বিনিক্ষিপ্য মহাসুর কে ব্যম নীতং সেই গোপাল বাড়ি নেই অপহৃত গোপজন অপহরণ করি গিরিদর্জ্যা গোটে পর্বত কন্দরে সব ফিঙ্গি দেওয়া এই কাম্যবনরে রয়েছে ব্যমাসুর গুম্ফা রয়েছে সেইটি সব ফিঙ্গি দেওয়া বিনিক্ষিপ্য ক্ষিপ্তুয়া ইয়ে গোপাল বাড়ক মানুষ ফিঙ্গি দেওয়া পথর উপরে ফিঙ্গি দেওয়া মানে তাঁর মুন্ড ফাটি যাই ফাটি যাব এভাবে কিন্তু সি তো চাহুলা মরিগলে ভালো মারব বলে চিন্তা করলে পরে মারব আগে কৃষ্ণ মারি সারা পরে তাকে মারব তেমনি এইভাবে ভাবে ফিঙ্গি দেওয়া সব ফিঙ্গি দেওয়া পর্বত কন্দরে বিনিক্ষিপ্য ক্ষিপ্তুয়া বলে কুয়া হচ্ছে বিনিক্ষিপ্য ক্ষেপণ ফিঙ্গুলা ছাড়ুলা তা নুহ রক্ষি দেওয়া আধিরে বসুলা তা নুহ ফিঙ্গুলা পিধধে পিধধে কে সে গুম্ফা ভিতরে ফিঙ্গি ফোপাড়ি দিয়ে তাকে সব গোটে আচ্ছাদিতবান এবং ক্রমেণ ক্রীড়াস্থলে ফিঙ্গি দেওয়া তাপরে পুঁজি সেটা আচ্ছাদন বন্ধ করেদেল চতুপঞ্চ বড় পথরে সব বন্ধ করেদেল পিধধে তেমন এইভাবে ভাবে লীলা হোলা আ চারি পাঁচ জন বাড়ক আউকে না চতর বা পঞ্চ বা বাড়া চারি মিনিমম পাঁচ চারি ম্যাক্সিমম পাঁচ সুখদেব গোস্বামী কৌশল এতিক অবশিষ্যতা সেতিক আহলে আবু গুন্থার সব বন্ধ হয়ে রয়েগলে তেমন এইটা কু 30 নম্বর শ্লোক কুয়াছে তস্য তৎ কর্ম বিজ্ঞায় কৃষ্ণ শরণদঃ সতাম গোপান নয়ন্তং জগ্রহ ব্রুকং হরি ঋভুজসা। তেমন এইটা কু ভগবান বর্তমান জাণিলে সতাং শরণদঃ যে আশ্রয়পদ যে ভগবান ভক্তঙ্কর যে ভক্ত যে ভক্ত যে শরণ দিয়ে সে ভগবান কৃষ্ণ তস্য কে ব্যমাসুরস্য তৎ কর্ম বিজ্ঞায় ভগবান জাণিলে তা মানে নুহ যে আগুন জাণি নথিলে ভগবান লীলা করছেন বর্তমান চারি পাঁচ জন যেত দেখলে এত কোণ পিলা রহলে সাং বাড়ক মানে এত রহলে আসব কুয়াড়ে গলে আমি যেমন বর্তমান চিন্তা করছি ভাগবত কোণ এত জন ভক্ত বসছেন আসব কুয়াড়ে গলে ভগবান সে দেখলে কোণ এত সাং বাড়ক রয়েছেন চারি পাঁচ জন রয়েছেন আউকে না কুয়াড়ে গলে তেমন ভগবান বিজ্ঞায় ভগবান সব জাঁছেন তৎকর্ম বিজ্ঞায় হরি হরি শব্দ ব্যবহার করা হরি তাঁর নাম বি তো হরি রয়েছে এটি তাৎপর্য হচ্ছে সিংহভি ভগবান ব্রুকং ব্রুককু হেটা ভাগকু ইব যেমি হরি সিংহ যেভাবে হেটা ভাগকু আক্রমণ করতে সেইভাবে ভাবে ভগবান কণ কলে গোপান নয়ন্তম হরন্তং তং ব্যোমং ওজসা বলেন জগ্রাহ সেই যে ব্যম আউ গোটে বাড়ক নিয়ে যাওয়া ନେଇଯାଉଥିଲା ବେଳେ ଭଗବାନ ସବୁ ଜାଣିଲେ ବର୍ତ୍ତମାନ। ଭଗବାନ ଯେ ଆଗରୁ ଜାଣିନଥିଲେ ତା ନୁହଁ, ଆଉ କହିଲେ ନା ସନାତନ ଗୋସ୍ୱାମୀ କହିଲେ ଭକ୍ତ ବେଶେନ ପି ତଦ ଅନୁଗ୍ରହତ୍ୱାଦ, ଯେହେତୁ ସେ ଭକ୍ତ ବେଶରେ ଆସିଥିଲା ଭଗବାନ କହିଲେ ଠିକ୍ ଅଛି ଟିକେ ଅନୁଗ୍ରହ କରିବା। ତେବେ ଏଇ ଯେଉଁ ପିଲାମାନଙ୍କୁ ସବୁ ଫିଙ୍ଗି ଦେଉଥିଲା ତାଙ୍କ ମୁଣ୍ଡ ଫାଟି ଯାଇଥିବ ନା, ଭଗବାନଙ୍କର ଲୀଳା, ଭଗବାନଙ୍କର ଭକ୍ତମାନଙ୍କର କାହିଁକି କ'ଣ ହେବ, କ୍ଷତି କାହିଁକି କେଉଁଠି ହେବ। ଏଭଳି ଭାବରେ ସ୍ଥାନରେ ସେ ଫିଙ୍ଗୁଥିଲା, ଯେତେବେଳେ ସେଠି ଗୋଟେ ଗଦି ଭଳିଆ ହୋଇଯାଉଥିଲା, ଘାସର ଗଦି ହୋଇଯାଉଥିଲା, ତେଣୁ ଗଦିରେ ପଡ଼ିଲେ ଯେମିତି ଜମ୍ପ କରନ୍ତି ସେଇଭଳି ଭାବରେ ସେ ତାଙ୍କୁ ଲାଗୁଥିଲା, ମୁଣ୍ଡ ପଥର କିଛି ଆଘାତ ହେଉନଥିଲା, ତାଙ୍କୁ ଆରାମ ଲାଗୁଥିଲା ଭଗବାନଙ୍କ ବ୍ୟବସ୍ଥାରେ। ତେଣୁ ଭଗବାନ କ'ଣ କଲେ ନା, ସେ ଯେତେବେଳେ ବ୍ୟୋମ ଗୋଟେ ବାଳକକୁ ନେଇଯାଉଥିଲା, ଭଗବାନ ଜାଣିକିରି କ'ଣ କଲେ ନା ତାକୁ ଓଜସା ଜଗ୍ରାହ ତାକୁ ଧରିଦେଲେ, ଧରିଦେଲେ କହିଲେ ହାତରେ ହାତକୁ ଧରି ପକାଇଲେ ନା ତା ବେକକୁ ଚିପିଲେ, କାରଣ ସେ ଯେମିତି ଗୋପାଳ ବାଳକମାନଙ୍କୁ ସବୁ ଫିଙ୍ଗୁଥିଲା ଏବଂ ବନ୍ଦ କରିଦେଇଥିଲା, ସେମାନେ ନିଶ୍ୱାସ ରୁଦ୍ଧ ହୋଇକି ମୃତ୍ୟୁବରଣ କରିବେ ଏଇଭଳି ଭାବରେ ଚିନ୍ତା କରୁଥିଲା ସେ। ତେଣୁ ଭଗବାନ ମଧ୍ୟ ତାକୁ ଯେ ଯଥା ମାଙ୍କୁ ପ୍ରପଦ୍ୟନ୍ତେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଯିବେ ଭଗବାନ ସେଇଭଳି ଭାବରେ ତାଙ୍କୁ ବ୍ୟବହାର କରିବେ। ତେଣୁ ଭଗବାନ ମଧ୍ୟ ତାର ବେକକୁ ଚିପିକି ଧରିଲେ। ସ ନିଜଂ ରୂପମାସ୍ତାୟ, ସ ନିଜଂ ରୂପମାସ୍ତାୟ ଗିରୀନ୍ଦ୍ର ସଦୃଶଂ ବଳି। ତେଣୁ ଭଗବାନ ଯେତେବେଳେ ତାର ବେକକୁ ଚିପିବା ପାଇଁ ଆରମ୍ଭ କଲେ ସେତେବେଳେ ସେ ନିଜ ରୂପକୁ ଆସିଗଲା। ଏଇଠି ମୁଁ ସେଇଟା ବୁଝିପାରୁନଥିଲି କ'ଣ ଏମିତି ବଳିଙ୍କୁ କହିଲେ ବଳବାନ, ସେ ବହୁତ ବଳ ଥିଲା ତାର। ସ ଦୈତ୍ୟ ଗିରୀନ୍ଦ୍ର ସଦୃଶଂ ପର୍ବତରାଜ ତୁଲ୍ୟ ମହତ୍, ବିରାଟ ରୂପ ଧାରଣ କଲା ସେ ବ୍ୟୋମାସୁର ଗିରିରାଜ ସର୍ବ ସଦୃଶ। ନିଜଂ ରୂପମ ଆସ୍ଥାୟ, ନିଜ ରୂପକୁ ବର୍ତ୍ତମାନ ଗ୍ରହଣ କଲା, କାରଣ ଏଇ ଯେଉଁ ଛଦ୍ମବେଶଟା ସବୁ ସମୟ ରହିପାରିବ ନାହିଁ। ଯେମିତି ପୁତନା ଆମେ ଦେଖୁଛେ, ପୁତନା ବହୁତ ସୁନ୍ଦରୀ ବେଶରେ ଆସିଥିଲା, ଗୋପୀ ବେଶରେ ଆସିଥିଲା, ଏବଂ ଗୋପାଳମାନେ ଭାବୁଥିଲେ ଇଏ ଲକ୍ଷ୍ମୀ, ଲକ୍ଷ୍ମୀ ଆସିଛନ୍ତି ନାରାୟଣଙ୍କୁ ଦର୍ଶନ କରିବା ପାଇଁ ଏଇଭଳି ଭାବରେ ଭାବୁଥିଲେ। କିନ୍ତୁ ଭଗବାନ ଯେତେବେଳେ ତାର ପ୍ରାଣ ନେଲେ, ପ୍ରାଣ ନାଶ କଲେ, ସେହି ସମୟରେ ସେ ଆଉ ତାର ଏଇ ଛଦ୍ମ ରୂପରେ ରହିପାରିଲା ନାହିଁ, ତାର ନିଜ ରୂପଟି ପ୍ରକାଶ ପାଇଲା। ଛଅ ମାଇଲ ନା କହ ଛଅ କୋଷ, ଛଅ କୋଷର ଥିଲା ବିସ୍ତାର ତାର, ଏଇଭଳି ବିସ୍ତାର। ହଁ, ଏହାର ଗୋଟେ ଗିରିରାଜ, ଖାଲି ଗିରି କୁହାଗଲାନି, ଗିରିରାଜ, ଗିରିରାଜ ତୁଲ୍ୟ ଶ୍ରେଷ୍ଠ ଗିରି, ଏଇଭଳି ଭାବରେ ହଁ ବଳି ବଳବାନ ସହ ଦୈତ୍ୟ ଗିରୀନ୍ଦ୍ର ସଦୃଶଂ ପର୍ବତରାଜ ତୁଲ୍ୟ ମହତ୍, ନିଜ ରୂପ ମାସ୍ଥା, ଏଇଭଳି ଭାବେ ରୂପ ପ୍ରାପ୍ତ ହୋଇଗଲା। ଏବଂ ଆତ୍ମାନଂ ବିମୁକ୍ତୁଂ, ତେଣୁ ନିଜକୁ ଉଦ୍ଧାର କରିବା ପାଇଁ ଭଗବାନ ଯେଉଁ ଧରିଦେଲେ, ବେକକୁ ଧରିଦେଲେ ଚିପିବା ପାଇଁ ଆରମ୍ଭ କରୁଛନ୍ତି, ନିଜ କୃଷ୍ଣଙ୍କ ହାତକୁ ଛଡ଼ାଇବା ପାଇଁ ଚେଷ୍ଟା କରୁଥିଲା ନିଜ ବେକକୁ, କିନ୍ତୁ କୃଷ୍ଣାତ୍ ମୋଚୟିତୁମ୍ ଇଚ୍ଛନ୍ ଗ୍ରହଣାତୁର ଗ୍ରହଣେନ କୃଷ୍ଣ କୃତ ଧାରଣେନ ଆତୁର ଦୁର୍ବଳ ଅତଃ। ଭଗବାନ ହାତରୁ ନିଜକୁ ରକ୍ଷା କରିବା ପାଇଁ କରିପାରିଲା ନାହିଁ, ଦୁର୍ବଳ ହୋଇଗଲା ସେ। ନ ଅଶକ୍ନୋତ୍ ନ ମୋଚୟିତୁ ସୁଶାଗ, କରିପାରିଲା ନାହିଁ, ଭଗବାନ ଠାରୁ ନିଜକୁ ମୁକାଳି ପାରିଲା ନାହିଁ। ଥରେ ଯେଉଁମାନେ ଭଗବାନଙ୍କ ଶରଣ ଯିବେ ଭଗବାନ ତାଙ୍କୁ କେବେ ଛାଡ଼ିବେ ନାହିଁ, ଯେମିତି ଆମର ରାମାୟଣରେ ବର୍ଣ୍ଣନା କରାଯାଇଛି, ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଜାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତଦ୍ ବ୍ରତଂ ମମ। ଇଏ ଭଗବାନଙ୍କ ବ୍ରତ, ଥରେ ଯଦି ଆମେ ଭଗବାନଙ୍କ ଶରଣରେ ଯିବା କହିବା ପ୍ରଭୁ ମୁଁ ଆପଣଙ୍କର ତବା ସ୍ମିତି, ତାହେଲେ ଭଗବାନ ସମସ୍ତ ଜୀବମାନଙ୍କୁ ଅଭୟ ପ୍ରଦାନ କରିବେ, ଇଏ ହେଉଛି ଭଗବାନଙ୍କ ବ୍ରତ। ତେଣୁ ଇଏ ଯେତେବେଳେ ଭଗବାନଙ୍କ ଶରଣରେ ଆସିଛନ୍ତି ଆଉ ସେ କ'ଣ ଭଗବାନ ତାଙ୍କୁ ଛାଡ଼ିବେ। ତେଣୁ ଏଇଭଳି ଭାବରେ ଏଇଭଳି ଭାବରେ ଭଗବାନଙ୍କ ଦ୍ୱାରା ବର୍ତ୍ତମାନ ଛଟପଟ ହେଉଛି ସିଏ। 32 ନମ୍ବରରେ କୁହାଯାଉଛି, ତଂ ନିଗୃହ୍ୟାଚ୍ୟୁତ ଦୌର୍ଭ୍ୟାଂ ପାତୟିତ୍ୱା ମହି ତଳେ ପଶ୍ୟତାଂ ଦିବି ଦେବାନାଂ ପଶୁମାର ମମାରୟତ୍। ଅଚ୍ୟୁତ କହିଲେ ଶ୍ରୀକୃଷ୍ଣ ତମ୍ କହିଲେ ଦୈତ୍ୟଂ ଦୌର୍ଭ୍ୟାଂ ବାହୁଭ୍ୟାଂ ଦୁଇ ହାତରେ ନିଗୃହ୍ୟ ପିଡ଼ୟିତ୍ୱା ତାର ବେକକୁ ଚିପିକି ଧରିଥିଲେ ମହି ତଳେ କହିଲେ ଭୂମୌ ପାତୟିତ୍ୱା ଦିବି ତେଣୁ ଏଇଭଳି ଭାବରେ ତାର ତାକୁ ଭୂମିରେ ତଳକୁ ପକେଇଦେଲେ ପକେଇଦେବାରୁ ଦିବି କହିଲେ ସ୍ୱର୍ଗରେ ପଶ୍ୟତାଂ ତଚରିତମ୍ ଅବଲୋକୟତାଂ ଦେବତାମାନେ ଭୟ କରି ରହିଥିଲେ ତେଣୁ ସେମାନେ ଲୁଚିକି ରହିଥିଲେ ଭଗବାନ ଯେତେବେଳେ ହତ୍ୟା କଲେ ବ୍ରହ୍ମାସୁରକୁ ସେତେବେଳେ ସେମାନେ ଦେଖିକିରି ସେମାନେ ଦେବାନାଂ ସମୀପେ ପଶୁମାରଂ ପଶୁମାର ଯଥା ଭବତି ତଥା ଅନିଶ୍ୱାସ ମିତ୍ୟର୍ଥ ଯେମିତି ଆଉ ନିଶ୍ୱାସ ନେଇପାରିଲା ନାହିଁ ଭଗବାନ ତାର ବେକକୁ ଚିପିକି ଧରିଥିଲେ ତେଣୁ ଅମାରୟତ ଭଗବାନ ଏଇଭଳି ଭାବରେ ତାକୁ ହତ୍ୟା କଲେ ଦେବତାମାନେ ସବୁ ଦେଖିଲେ ଏଇସବୁ ଲୀଳାକୁ ଦେଖିଲେ ଭଗବାନଙ୍କର ତେଣୁ ପଶୁମାରଂ ଯଜ୍ଞଂ ପଶୁମିବ ଶ୍ୱାସ ରୋଧେ ନାମାରୟତ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେମିତି ଯଜ୍ଞରେ ପଶୁବଳି ଦିଆଯାଏ ଭଗବାନ ଆକୁ ଯେଉଁ ହତ୍ୟା କଲେ ସେଇଭଳି ଭାବରେ ଶ୍ୱାସ ରୋଧ କରି ତାକୁ ହତ୍ୟା କଲେ ତାର ଶ୍ୱାସକୁ ରୁଦ୍ଧ କରିଦେଲେ ଭଗବାନ ତେଣୁ 33 ଶ୍ଳୋକରେ କୁହାଯାଉଛି ଗୁହା ପିଧାନଂ ନିର୍ବିଦ୍ୟ ଗୋପାନ ନିଷାର୍ଯ୍ୟ କୃଚ୍ଛତଃ ସ୍ତୁୟମାନ ସୁରୈର ଗୋପୈ ପ୍ରବିବେଶସ୍ୱ ଗୋକୁଳମ୍ ତଥା କୃଷ୍ଣ କ'ଣ କଲେ ଭଗବାନ ତାପରେ କ'ଣ କଲେ ଗୁହା ପିଧାନଂ ପର୍ବତ ଦରିମୁଖସ୍ଥଂ ଶିଳାଛାଦନଂ ନିର୍ବିଧ୍ୟ କୃଚ୍ଛତ ଭଗବାନ ସେ ଗୁମ୍ଫାରେ ଯାଇ ପହଞ୍ଚିକିରି ସେ ଯେଉଁ ଗୁମ୍ଫାରେ ପ୍ରଦେଶରେ ଯେଉଁ ପାହାଡ଼ଟି ପକେଇ ପଥରଟି ରଖିଦେଇଥିଲା ବନ୍ଦ କରିଦେଇଥିଲା ଭଗବାନ ସେଟାକୁ ଖୋଲିଦେଲେ ତେଣୁ କୃଚ୍ଛ୍ରତ ତସ୍ମାତ୍ କଷ୍ଟପ୍ରଦ ସ୍ଥାନାତ୍ ଗୋପାନ ନିଷାର୍ଯ୍ୟ ତେଣୁ ଗୋପମାନେ ଯେଉଁ ଯେତେବେଳେ ଜାଣିଲେ ଯେ ପ୍ରକୃତରେ ଆମକୁ ଆଉ କିଏ ଆଣିଛି ପ୍ରକୃତରେ ଆମର ସାଙ୍ଗ ବାଳକମାନେ ଆମକୁ ଏଠିକି ଆଣିନାହାନ୍ତି ଆମକୁ ଆଉ ଜଣେ କିଏ ଆଣିଛି ଆମେ କୃଷ୍ଣଙ୍କ ଠାରୁ ଦୂରେଇ ଗଲୁ ଏହିଭଳି ଭାବରେ ସେମାନେ ଚିତ୍କାର କରିବା ପାଇଁ ଆରମ୍ଭ କଲେ କିନ୍ତୁ ସେଇଟା କାହାକୁ ଶୁଭୁ ନାହିଁ କାରଣ ସେ ତା ଭିତରେ ରହିଛି ଗୁମ୍ଫା ଭିତରେ ରହିଛି ତେଣୁ ଏହିଭଳି ଭାବରେ ଗୋପୀମାନେ ଗୋପାଳମାନେ ଯେତେବେଳେ କ୍ରନ୍ଦନ କରୁଥିଲେ ଭଗବାନ ତାଙ୍କୁ ପୁଣି ଉଦ୍ଧାର କଲେ ଗୋପାଳ ନିଷାର୍ଯ୍ୟ ଅନୁଗେହୀ କହିଲେ ଭୂତଳେ ଅନୁଚରେଇ ଗୋପାଳେଇ ତଥା ସ୍ୱର୍ଗେ ଅନୁଗେହୀ ଦେବେଇ ସ୍ତୁୟମାନ ତେଣୁ ତାଙ୍କର ଗୋପାଳ ବାଳକ ସାଙ୍ଗ ବାଳକମାନେ ତାଙ୍କୁ ବର୍ତ୍ତମାନ କୃଷ୍ଣଙ୍କୁ ଜୟଧ୍ୱନି ଦେଲେ କୃଷ୍ଣଙ୍କର ଜୟଗାନ କଲେ ଦେବତାମାନେ ମଧ୍ୟ ଭଗବାନଙ୍କର ସ୍ତୁତି କଲେ ସ୍ୱଗୋକୁଳଂ ପ୍ରବିବେଶ ଏଇଭଳି ଭାବରେ ଏଇ ଲୀଳାଟିକୁ ସମାପ୍ତ ହେଲା ଭଗବାନ ଗୋକୁଳକୁ ପ୍ରବେଶ କଲେ ସ୍ୱଗୋକୁଳଂ ସ୍ୱଗୋକୁଳଂ କୁହାଗଲା ସ୍ୱଗୋକୁଳଂ କହିଲେ ଭଗବାନଙ୍କର ଆହୁରି ଚିନ୍ତା ହେଇନାହିଁ ଯେ ସେମାନେ ମଥୁରାକୁ ଯିବେ ବୋଲି ସ୍ୱଗୋକୁଳଂ ଶବ୍ଦରୁ ଏଇଠୁ ଆମେ ଜାଣିବା ସ୍ୱଗୋକୁଳଂ କହିଲେ ନିଜର ଗୋକୁଳ ବୋଲି ଭାବୁଛନ୍ତି ସେ ଚିନ୍ତା କରୁନାହାନ୍ତି ଯିବା ମଥୁରାକୁ ଯିବା ମଥୁରାକୁ ଯିବାକୁ ପଡ଼ିବ ନାରଦ ମୁନି କହିଲେ ଏସବୁ କଥା ତେଣୁ ଯେତେବେଳେ ଆସିବେ ତା ପର ଅଧ୍ୟାୟରେ ବର୍ଣ୍ଣନା କରାଯିବ ବର୍ତ୍ତମାନ ଆସିବେ ଅକ୍ରୁର ଆସିବେ ଅକ୍ରୁର ଆସିବାରୁ ତାପରେ ସେ ଚିନ୍ତା କରିବେ ଯିବା ପାଇଁ ମଥୁରାକୁ ନହେଲେ ଏପର୍ଯ୍ୟନ୍ତ ମଧ୍ୟ ସ୍ୱଗୋକୁଳଂ ନିଜ ଗୋକୁଳ ବୋଲି ଚିନ୍ତା କରୁଛନ୍ତି ତେବେ ଏଥିରେ ହରିଶୁରୀ ବହୁତ ପ୍ରକାର ତାର ଭାବ ସବୁ ଦେଇଛନ୍ତି କ'ଣ ପାଇଁ ଏ ଲୀଳାଟି ହେଲା ହରିଶୁରୀ ମୁଁ ଏଇଟାକୁ ଲେଖିନାହିଁ ଭୁଲି ଯାଇଛି ତେଣୁ ଇଏ ଯେଉଁ ଲୀଳାଟି ହେଲା ବ୍ରହ୍ମାସୁର ଲୀଳା ଆଧିରେ ବହୁତ ପ୍ରକାର ତାତ୍ପର୍ଯ୍ୟ ସବୁ ରହିଛି ଆମର ଆମର କିଏ ଆମର ଶ୍ରୀଶ୍ରୀମାଧ ରାଧାଗୋବିନ୍ଦ ସ୍ୱାମୀ ମହାରାଜ ହରିଶୁରୀଙ୍କର ତାତ୍ପର୍ଯ୍ୟଟାକୁ କହିଥିଲେ ମୁଁ ତାକୁ ଲେଖିବାକୁ ଭୁଲିଗଲି ବହୁତ ସମୟ ଲାଗିବ ବାହାର କରିବା ପାଇଁ ତେଣୁ ଇଏ ଯେଉଁ ଗୋଟେ କଥା ହେଉଛି ଯେ ଭଗବାନଙ୍କ ଠାରୁ ଦୂରେଇ ଗଲେ ଏମାନେ ସବୁ, ନାଇଁ କି? ଦୂରେଇ ଗଲେ, ଭଗବାନଙ୍କଠୁ ଯଦି ବିମୁଖ ହୋଇଯିବେ, ଭଗବାନଙ୍କୁ ଯଦି ଭୁଲିଯିବେ, ତାହେଲେ ସେ ଏଇଭଳି ଭାବରେ କଷ୍ଟ ପାଇବେ। ଏସବୁ ଲୀଳା ତାତ୍ପର୍ଯ୍ୟ ସବୁ ରହିଛି। ଭଗବାନଙ୍କୁ ଭୁଲି ଯାଇଥିବାରୁ ସେମାନେ, ତାଙ୍କ ସାଙ୍ଗ ବାଳକମାନେ ପୁଣି ବହୁତ କଷ୍ଟ ପାଇଲେ, ବ୍ୟମାସୁର ଦ୍ୱାରା ଏଇଭଳି ଭାବରେ କଷ୍ଟ ପାଇଲେ। ତେଣୁ ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ଭୁଲି ଯାଇଛେ, ଯେମିତି ବ୍ୟମାସୁର ତାଙ୍କୁ ସବୁ କଷ୍ଟ ଦେଲା। ତେଣୁ ଆମକୁ ମଧ୍ୟ ସେଇଭଳି ଭାବରେ ମାୟା ଦ୍ୱାରା ଆମେ କଷ୍ଟ ପାଉଛେ ଭଗବାନ ଭୁଲି ଯାଇଥିବାରୁ। ତେଣୁ ସେ ଲୀଳାର ତାତ୍ପର୍ଯ୍ୟ ହେଉଛି ଏଇଟା। ହରିଶୁରୀ ଜଣେ ଆଚାର୍ଯ୍ୟ ସେ ଟୀକାରେ କହିଛନ୍ତି ସେ କଥା। ହରିଶୁରୀ ଜଣେ ଆଚାର୍ଯ୍ୟ, ସେ ନାସିକର ଇଏ ଭକ୍ତ ଜଣେ ନାସିକର, ତାଙ୍କର ବହୁତ ଏସବୁ ରହିଛି, ସବୁ ଟୀକା ଦେଇଛନ୍ତି। ସେ ଟୀକାକୁ ଆମେ ବୁଝିପାରୁନା, ମହାରାଜ ଯେଉଁଟା ପଢ଼ୁଛନ୍ତି ଆମେ ସେଇଟା ବୁଝିପାରୁଛୁ, ନହେଲେ ତାକୁ ବୁଝିବାଟା ଏତେ ସହଜ ନୁହଁ। କିନ୍ତୁ ବହୁତ ସୁନ୍ଦର ଭାବରେ ସବୁ ବର୍ଣ୍ଣନା କରିଛନ୍ତି ସବୁ। ଏଠି ଗୋଟେ କହିଛନ୍ତି ବିଶେଷକମ୍, ତସ୍ମାତ୍ ତ୍ରାତା ସର୍ବଦା ସର୍ବତୋପି ସର୍ବତ୍ରାପି ଶ୍ରୀ ସ ଏକ ଦୟାଳୁ ନିଶି ନିଶ୍ଚିତ ପଦାବ୍ଜାବଲମ୍ବ କାର୍ଯ୍ୟ ପୁଂସେତ୍ୟର୍ଥ ଦିକ୍ ଇଦ୍ରିକ୍ ଚରିତ୍ରେ। ଏଇ ଚରିତ୍ରରୁ ଏଇଭଳି ବୁଝିବା, ତସ୍ମାତ୍ ତ୍ରାତା ସର୍ବଦା, ଭଗବାନ ସବୁ ସବୁ ସମୟରେ ତ୍ରାତା ରକ୍ଷା କରିବେ, ସର୍ବତୋପି ସବୁଠାରେ ସେ ରକ୍ଷା କରିବେ, ସର୍ବତ୍ରାପି ସର୍ବତୋ ସବୁ ସମସ୍ତଙ୍କ ଠାରୁ ଏବଂ ସବୁ ସବୁ ସ୍ଥାନରେ ଶ୍ରୀ ସ ଏକ ଦୟାଳୁ। ଶ୍ରୀ ଈଶ ଯେ ଲକ୍ଷ୍ମୀ ଦେବୀଙ୍କର ଈଶ ପ୍ରଭୁ, ସେ ଏଇଭଳି ଭାବରେ ଦୟାଳୁ ବର୍ଣ୍ଣନା କରାଯାଏ। ଶ୍ରୀକୃଷ୍ଣ ଚୈତନ୍ୟ ଦୟା କର ବିଚାର, ଏଇଟା ଯେତେବେଳେ ଆମେ ଦେଖିବା ଭଗବାନଙ୍କ ଦୟାଳୁତା, ଏଇଟା ଯେଉଁ ରହିଛି, ଯେତେବେଳେ ଆମର ସୁଖଦେବ ଗୋସ୍ୱାମୀ ସେ ଜନ୍ମରୁ ଚାଲିଗଲେ ପ୍ରବଜ୍ୟା କରିବା ପାଇଁ, ଯେତେବେଳେ ବ୍ରହ୍ମ ଚିନ୍ତନ କରୁଥିଲେ ସେହି ସମୟରେ ବ୍ୟାସଦେବଙ୍କର କେତେଜଣ ଶିଷ୍ୟ ଏ ଭାଗବତମର କେତୋଟି ଶ୍ଳୋକକୁ ଆବୃତ୍ତି କରୁଥିଲେ। କାହିଁକି ବ୍ୟାସଦେବ ତାଙ୍କୁ ସେଇ ଶ୍ଳୋକ ସବୁ ଶିକ୍ଷା ଦେଇକି ପଠାଇଥିଲେ, ତାଙ୍କ ପୁଅକୁ କେମିତି ଡକେଇବେ, ପୁଅ ପଳେଇ ଯାଇଥିଲେ ନା, ତେଣୁ ଏ ଭାଗବତମର ଶ୍ଳୋକ ଶୁଣିଲେ ସେ ଆସିବ, ଆକର୍ଷିତ ହେଇକି ଆସିବ। ସେଇଥିପାଇଁ ସେ ଏଇ ଆଶାରେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ଏହିସବୁ ଶ୍ଳୋକକୁ। ତା ଦେହରେ ଗୋଟିଏ ଶ୍ଳୋକ ଥିଲା, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକ, କଂ ବା ଦୟାଳୁ, କ'ଣ ସେ ଶ୍ଳୋକ? ଅହୋ ବକୀଜଂ ସ୍ତନ କାଳକୂଟଂ ଜିଘାଶୟାପାୟଦପିୟସାଧି ଲେଭେ ଗତିଂ ଧାତୃଚିତାଂ ତତୋନ୍ୟଂ କଂ ବା ଦୟାଳୁ ଶରଣଂ ବ୍ରଜେମ। ଏ ଭଗବାନଙ୍କ ଦୟାଳୁତା, ଅହୋ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି, ଅହୋ ବକୀ ଯେଉଁ ସ୍ତନକାଳ ଏତେ ଅସାଧୁ ଥିଲା, ନିଜର ସ୍ତନରେ କାଳକୁଟ ବିଷ ବୋଳିକରି ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ମାଆଙ୍କର ଗତି ପ୍ରଦାନ କଲେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା? ଉଦ୍ଧବ ଭଗବାନ କୃଷ୍ଣଙ୍କୁ ଏଇଭଳି ଭାବେ ଦୟାଳୁ କହିଛନ୍ତି, କିନ୍ତୁ ଆଚାର୍ଯ୍ୟମାନେ କହୁଛନ୍ତି ତାଙ୍କଠାରୁ ଆହୁରି ଦୟାଳୁ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଆହୁରି ଦୟାଳୁ, ସେଥିପାଇଁ କୁହାଯାଏ ଶ୍ରୀକୃଷ୍ଣ ଚୈତନ୍ୟ ଦୟା କର ବିଚାର। ଭଗବାନଙ୍କର ଯେଉଁ ଦୟା ରହିଛି, ଭଗବାନ କୃଷ୍ଣଙ୍କର ଯେଉଁ ଦୟା, ସେଇଟା ମଧ୍ୟ ଆମେ ହିସାବ କରିପାରିବା ନାହିଁ। କିନ୍ତୁ ତଥାପି ଭଗବାନ ଯେଉଁ ସବୁ ଜ୍ଞାନ ଦେଲେ, ଭଗବତ ଗୀତାରେ ଅର୍ଜୁନକୁ ଜ୍ଞାନ ଦେଲେ, ଭାଗବତମରେ ଉଦ୍ଧବକୁ ଜ୍ଞାନ ଦେଲେ, ଏସବୁ ଜ୍ଞାନ ଦେଇକରି କିନ୍ତୁ ତଥାପି ସେ କହିଲେ ଏଇଟାକୁ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ। କ'ଣ ସେଇଟା କହିଲେ? ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ସୃଷ୍ଟି ବାଚଂ ନ ଚ ମାଂ ଯେଉଁ ଅଭ୍ୟସୁଏତି, ଏଭଳି ଭାବରେ କଣ୍ଡିସନ ରଖିଦେଲେ ଭଗବତ ଗୀତା ସମସ୍ତଙ୍କୁ ପ୍ରଦାନ କରିବ ନାହିଁ। ଯେଉଁମାନେ ଅଳ୍ପ ତପସ୍ୟା କରି, ଯେଉଁମାନେ ଭକ୍ତ ନୁହନ୍ତି, ଯେଉଁମାନେ ଗୀତାର ସେବା କରୁନାହାନ୍ତି ବା ଶ୍ରବଣ କରୁନାହାନ୍ତି, ସେମାନଙ୍କୁ ଏ ଦେବ ନାହିଁ, ପ୍ରଦାନ କରିବ ନାହିଁ ବୋଲି କହିଦେଲେ। କିନ୍ତୁ ମହାପ୍ରଭୁ ଏତେ ପ୍ରାଧାନ୍ୟ, ନମ ମହାବଦାନ ବୋଲି କୁହାଗଲା, ତେଣୁ ସିଏ କ'ଣ କଲେ ନା, ସିଏ କହିଲେ ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଁ ତାର ଏଇ ଦେଶ, ଯାହାକୁ ଦେଖିବ ସେଠି ଭଗବାନ କଥା କହିବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏଇଭଳି ଭାବରେ ମହାପ୍ରଭୁ କୌଣସି ଉତ୍ତମ ଅଧମ କିଛୁ ନା ବାଛିଲ, ଯାଚି ଏ ଦିଲେକ କୋଲ କହେ ପ୍ରେମାନନ୍ଦ ଏ ମନ ଗୌରାଙ୍ଗ ହୃଦୟ ଧରିଆ ବୋଲ, ଭଜ ଗୌରାଙ୍ଗ କହ ଗୌରାଙ୍ଗ ଲହ ଗୌରାଙ୍ଗ ନାମରେ, ଯେ ଜନ ଗୌରାଙ୍ଗ ଭଜେ ସେ ହେ ପାମର ପ୍ରାଣରେ, ଯେ ଶୈବ ପାଦାମ୍ବୁଜ ଭକ୍ତି ଲଭ୍ୟ ପ୍ରେମାବଦନ ପରମାପମାର୍ଥ, ତସ୍ମୈ ଜଗନ ମଙ୍ଗଳ ମଙ୍ଗଳାୟ ଚୈତନ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ ଚନ୍ଦ୍ରାୟ ନମୋ ନମସ୍ତେ, ଚୈତନ ଚନ୍ଦ୍ରାୟ ନମୋ ନମଃ। ଆମ ହରିଚରଣ ବାବୁ ମୋତେ ବହୁତ ଅନୁରୋଧ କରୁଥିଲେ ଏଇ ଏଇ ଶ୍ଳୋକଟି କହିବା ପାଇଁ, ଯାହା ହଉ ଏଇ ଶ୍ଳୋକଟି ଆସିଗଲେ। ତେଣୁ ଇଏ ମହାପ୍ରଭୁଙ୍କ ଦୟା ଏଭଳି ଭାବରେ, ଚୈତନ ଚରିତ୍ରାମୃତ ଆଦିଲୀଳା କେଉଁ ଅଧ୍ୟାୟ ଏଇଟା? ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀକୃଷ୍ଣ ଚୈତନ୍ୟ ଦୟା କରହ ବିଚାର, ବିଚାର କରିଲେ ଚିତ୍ତେ ପାବ ଚମତ୍କାର। ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଦୟା କିଭଳି ଭାବରେ ଯଦି ଆମେ ବିଚାର କରିବା ଆଶ୍ଚର୍ଯ୍ୟ ହୋଇଯିବା, ଚମତ୍କାର ଏଭଳି ଦୟା। କ'ଣ ସେ ଦୟା କିଏ କହିପାରିବେ? ଚୈତନ୍ୟ ଚନ୍ଦ୍ର ଦୟା କରହ ବିଚାର, କ'ଣ ଦୟା? ଏଇଠି କୁହାଯାଇଛି ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ, ଆମେ ଶ୍ରବଣ କୀର୍ତ୍ତନ କରୁଛେ ନା, ଏଇ ଜନ୍ମରେ କରିଛେ, ପୁଣି ମୂଳରୁ କରିନେ, କେତେ ବର୍ଷ ହେଲା ପରେ ଆମେ କରିଛେ, କିନ୍ତୁ ବହୁ ଜନ୍ମ ଯଦି ଆମେ କରିବା ଭଗବାନଙ୍କର କୃଷ୍ଣଙ୍କର ନାମ କୀର୍ତ୍ତନ ଶ୍ରବଣ କୀର୍ତ୍ତନ କରିବା, ତବୁ ତ ନା ପାଏ କୃଷ୍ଣ ପଦେ ପ୍ରେମଧନ, ତଥାପି କୃଷ୍ଣ ପାଦରେ ଆମର ପ୍ରେମଧନ ପ୍ରାପ୍ତ ହୋଇପାରିବା ନାହିଁ। କାହିଁକି ନା, କୃଷ୍ଣ ନାମ କରେ ଅପରାଧର ବିଚାର। ଆମେ ସବୁଦିନ ସକାଳେ କରୁଛେ 10 ଅପରାଧ କରିବା ନାହିଁ, କିନ୍ତୁ ଆମେ ସେଇ 10 ଅପରାଧ ହିଁ କରୁଛେ ସବୁଦିନ ସକାଳେ କହୁଛେ। ଆମେ କ'ଣ କହୁଛେ ନା, ଆମେ କହୁଛେ ଯେଉଁମାନେ ଭଗବାନଙ୍କର ଦିବ୍ୟ ନାମ ପ୍ରଚାର ଜୀବନ ଉତ୍ସ କରନ୍ତି ତାଙ୍କ ନିନ୍ଦା କରିବା, ଆମେ ନିନ୍ଦା କରୁଛେ। ଶିବ ବ୍ରହ୍ମା ଦେବତା ଭଗବାନ ବିଷ୍ଣୁ ଆମେ ସେ ସମାନ କରିବା, ସ୍ୱତନ୍ତ୍ର ବିଚାର କରିବା ଆମେ କରୁଛେ ସେଇଟା, ଏଇଭଳି ଭାବରେ 10 ଅପରାଧ କରୁଛେ। ତେଣୁ ଇଏ ଯେଉଁ କୃଷ୍ଣ ନାମ କରେ ଅପରାଧର ବିଚାର, କୃଷ୍ଣ ନାମ ଯେଉଁ କରୁଛେ ଆମେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ, ଏଥିରେ ଅପରାଧର ବିଚାର ରହିଛି। ତେଣୁ କୃଷ୍ଣ ବୋଲିଲେ ଅପରାଧୀର ନା ହଏ ବିକାର, ତେଣୁ ଅପରାଧୀ ଯିଏ ସେ କୃଷ୍ଣ ବୋଲିଲେ, କାରଣ ଗୋଟିଏ କୃଷ୍ଣ ନାମରେ ଏତେ ଶକ୍ତି ରହିଛି, ଯେଉଁ କୁହାଯାଏ ପାତକୀ ଏତେ ପାତକ କରିପାରିବ ନାହିଁ, ଗୋଟିଏ ନାମରେ ଏତେ ରହିଛି ଶକ୍ତି ରହିଛି। ତେଣୁ କିନ୍ତୁ ଚୈତନ୍ୟ ନିତ୍ୟାନନ୍ଦ ନାହିଁ ଏସବୁ ବିଚାର, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ନାମରେ ଏସବୁ ବିଚାର ନାହିଁ। ନାମ ଲୈତେ ପ୍ରେମ ଦେହନ ଭୟ ଅଶ୍ରୁଧାର, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ନାମ ନେଲେ ଏ ପ୍ରେମ ପ୍ରଦାନ କରିବେ ଭୟ ଅଶ୍ରୁଧାର। ହରେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାରି ଶ୍ରୀ ଗୌରଭକ୍ତ ବୃନ୍ଦ। ତେଣୁ ଆମେ ଭଗବାନଙ୍କ ନାମ ନେବା ପୂର୍ବରୁ ଏ ପଞ୍ଚତତ୍ଵଙ୍କ ନାମ ନେଉଛେ। ପଞ୍ଚତତ୍ଵଙ୍କ ନାମରେ ବିଶେଷ ଭାବରେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଏମାନଙ୍କର ନାମରେ ଅପରାଧ ନାହିଁ, ଅପରାଧ ବିଚାର କରନ୍ତି ନାହିଁ। ସେ ଏତେ ଦୟାଳୁ, ସିଏ ଇଏ ହେଉଛି ଚୈତନ୍ୟ ଚନ୍ଦ୍ରର ଦୟା, କରହ ବିଚାର। ଏଇଟା ବିଚାର କଲେ ଆମେ ଏଇଭଳି ଭାବ, ତା ଅର୍ଥ ନୁହଁ ଯେ ଆମେ ଆଉ କୃଷ୍ଣ ନାମ ନେବାନି, ଚୈତନ୍ୟ ଖାଲି ଚୈତନ୍ୟ ନିତ୍ୟାନନ୍ଦ ନାମ ନେବା। ତେଣୁ ଆମେ ଅପରାଧରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିବା। ଅପରାଧରୁ ମୁକ୍ତ ହୋଇକରି ଯଦି ଭଗବାନଙ୍କୁ ନାମ ଜଣେ ନେବେ ତାହେଲେ ସେ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ। କିନ୍ତୁ ଯଦି ଅପରାଧ କରିକି ଭଗବାନଙ୍କ ନାମ ନେଉଛନ୍ତି ତାହେଲେ କ'ଣ ପାଇବେ, କ'ଣ ଫଳ ମିଳିବ ନା ନାହିଁ, କିଛି ମିଳିବ ନା ନାହିଁ, କ'ଣ ନାମାଭାସ, ସେଇଟା ଅପରାଧରେ ଆସିବ ନାହିଁ। ଅପରାଧରୁ ମୁକ୍ତ ହେଲେ ନାମାଭାସ, ଅପରାଧ ହେଲା ମାନେ ସେଟା ନାମାଭାସ ନୁହଁ। ତିନିଟା ଷ୍ଟେଜ୍ ରହିଛି ଭଗବାନ ନାମ ଆମେ ଜପ କରୁଛେ, ତିନୋଟି ସ୍ତର ଅଛି। ପ୍ରଥମ ହେଉଛି ଅପରାଧଯୁକ୍ତ ନାମ, ଗୋଟେ ହେଉଛି ଅପରାଧ, ଅପରାଧ ମାନେ ଅପରାଧ ବିଷୟରେ ଜ୍ଞାତ ହେବା, ଅପରାଧ ଏଇଟା ଅପରାଧ ହୋଇଗଲା, ଏଇଟା ଅପରାଧ ହୋଇଗଲା, ଏଇଟା ଅପରାଧ ହୋଇଗଲା, ତେଣୁ ଅପରାଧରୁ ଦୂରେଇ ହେବା ପାଇଁ ଚେଷ୍ଟା କରିବା। ଏଇଟା ଯେ ଅପରାଧ ଜ୍ଞାତ, ଅପରାଧ ଜାଣିକରି ଆମେ ଜାଣୁଛୁ, ଅପରାଧ ବା ଅପରାଧଠାରୁ ଦୂରେଇ ନେବା ପାଇଁ ଚେଷ୍ଟା କରିବା, ଏଇଟା ଦ୍ୱିତୀୟ ସ୍ତର, ଏଇଟାକୁ ନାମାଭାସ ସ୍ତର ବୋଲି କୁହାଯାଉଛି। ଆଉ ଗୋଟେ ସ୍ତର ହେଉଛି ଅପରାଧ ମୁକ୍ତ ସ୍ତର, ଯେଉଁଟାକୁ ଶୁଦ୍ଧ ନାମ ସ୍ତର, ସେଇଟା ହେଉଛି କୃଷ୍ଣ ପ୍ରେମ ଜଣେ ପ୍ରାପ୍ତ ହେବ। ଏଇ ଯେଉଁ ଅପରାଧ ଯେତେବେଳେ ଆମେ କନସିୟସ୍ ହେଇଯାଉଛେ ଏଇଟା ହେଉଛି ଅପରାଧ, ଏଥିରୁ ଦୂରେଇ ଯିବା ପାଇଁ ଚେଷ୍ଟା କରୁଛେ, ଏଇଟା ହେଉଛି କ'ଣ ନାମାଭାସ ସ୍ତର। ଏ ଚାରି ପ୍ରକାର ନାମାଭାସ ରହିଛି, ସାଙ୍କେତ୍ୟ ପାରିହାସ୍ୟ ସ୍ତବଂ ଏଳନ ବାବା। ତେଣୁ ଏଇ ନାମାଭାସ ସ୍ତରରେ ଅଜାମିଳ ମୁକ୍ତି ପାଇଗଲା। ତେଣୁ ଏଇ ଯେଉଁ ନାମ ଯୁକ୍ତ ଅପରାଧଯୁକ୍ତ ନାମ ଆମେ କରୁଥିଲେ, ଅଜାମିଳ ଯେଉଁ ନାମ ନେଉଥିଲା ସେ କି ନାମ ନେଉଥିଲା, ମାତେ ଯେ କ'ଣ ଅଲରେଡ଼ି ସୋ ଆଇ ୱିଲ୍ ସ୍ପିକ୍ ଲିଟିଲ୍ ଇଂଲିଶ। ପ୍ରଭୁ ସେଡ୍ ଦାଟ ୟୋର ହେଲ୍ଥ ଇଜ୍ ନଟ ଓକେ, ଦାଟ୍ସ ୱାଇ ୟୁ କୁଡ଼ନ୍ଟ କମ୍। ହଁ ମାତେ କେମ୍ ଜଷ୍ଟ ନାଓ ୱର୍କ ଓକେ 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 ଅଲ୍ ରାଇଟ୍। ସୋ ଦେର୍ ଆର୍ ଥ୍ରୀ ଷ୍ଟେଜେସ୍ ଅଫ୍ ଚାଣ୍ଟିଂ, ଥ୍ରୀ ଷ୍ଟେଜେସ୍। ୱାନ୍ ଫାର୍ଷ୍ଟ ଷ୍ଟେଜ୍ ଇଜ୍ ୱିଥ୍ ଅପରାଧ, ୱିଥ୍ ଅପରାଧର କ'ଣ ଇଂଲିଶ, ଅପରାଧ ୱିଥ୍ ୱିଥ୍ ଅପରାଧ, ୟୁ ଅଣ୍ଡରଷ୍ଟାଣ୍ଡ ଅପରାଧ। ହଁ ଫାର୍ଷ୍ଟ ଷ୍ଟେଜ୍ ଇଜ୍ ୱିଥ୍ ଅପରାଧ, ଏସବୁ ଅପରାଧ। ସୋ ସେକେଣ୍ଡ ଷ୍ଟେଜ୍ ଇଜ୍ ୱାନ୍ ୱିଲ୍ ବି କନସିୟସ୍ ଅଫ୍ ଇଜ୍ ଦିସ୍ ଅଫେନ୍ସେସ୍, ଅପରାଧ ମିନ୍ସ ଅଫେନ୍ସେସ୍, ୱାନ୍ ୱିଲ୍ ବି କନସିୟସ୍ ଅଫ୍ ଦିସ୍ ଅଫେନ୍ସେସ୍ ଅଫେନ୍ସେସ୍ ଆଣ୍ଡ ଥାର୍ଡ଼ ଷ୍ଟେଜ୍ ଇଜ୍ ଫ୍ରି ଫ୍ରମ୍ ଅଫେନ୍ସେସ୍। ତୃତୀୟ ସ୍ତର ହେଉଛି ଏଇ ଅପରାଧରୁ ମୁକ୍ତ ହେବ ସ୍ତର। ସୋ ଥାର୍ଡ଼ ଷ୍ଟେଜ୍ ଇଜ୍ କଲ୍ଡ ପିଓର ନେମ୍, ଦ୍ୟାଟ୍ ଇଜ୍ କଲ୍ଡ ପିଓର ନେମ୍। ଆଣ୍ଡ ସେକେଣ୍ଡ ଷ୍ଟେଜ୍ ଇଜ୍ କଲ୍ଡ ନାମାଭାସ, ନାମାଭାସ। ଆଣ୍ଡ ଫାର୍ଷ୍ଟ ଷ୍ଟେଜ୍ ଇଜ୍ ଦ୍ୟାଟ୍ ଇଜ୍ ୱିଥ୍ ଅଫେନ୍ସେସ୍, ଚାଣ୍ଟିଂ ୱିଥ୍ ଅଫେନ୍ସେସ୍, ଦିଜ୍ ଆର୍ ଦି ଥ୍ରୀ ଷ୍ଟେଜେସ୍ ଅଫ୍ ଚାଣ୍ଟିଂ। ସୋ ମାଇ କ୍ୱେଶ୍ଚିନ୍ ଇଜ୍ ଅଜାମିଳ ୱାଜ୍ ଇନ୍ ହ୍ୱିଚ୍ ଷ୍ଟେଜ୍, ଅଜାମିଳ କେଉଁ ସ୍ତରରେ ଥିଲା, ଭଗବାନଙ୍କର ଯେଉଁ ନାମ ନେଉଥିଲା ପୁତ୍ରକୁ ଲକ୍ଷ୍ୟ କରି ନାମ ନେଉଥିଲା ସେ କେଉଁ ସ୍ତରରେ ଥିଲା, ସେ ଅପରାଧ କରୁଥିଲା ନା ନାହିଁ, ଅପରାଧ କରୁଥିଲା ନା ନାହିଁ, ସବୁ ପ୍ରକାର କ'ଣ ସବୁ ପ୍ରକାର ପାପ କାର୍ଯ୍ୟରେ ରହୁଥିଲା, ପାପ କାର୍ଯ୍ୟରେ ରହୁଥିଲା, ପାପ କାର୍ଯ୍ୟଟା ଅପରାଧ ନୁହଁ, ପାପ କାର୍ଯ୍ୟ ଆଉ ଅପକାର ସିନ୍ ଆଣ୍ଡ ଅଫେନ୍ସ ଭିତରେ ଦ୍ୟାଟ୍ ଇଜ୍ ଡିଫରେନ୍ସ, ଭେରି ସଟଲ୍ ଡିଫରେନ୍ସ ଇଜ୍ ଦେୟାର, ପାପ ଏବଂ ଅପରାଧ ଭିତରେ ତଫାତ୍ ରହିଛି। ତେଣୁ ଇଏ ଯେଉଁ କରୁଥିଲା ଅଜାମିଳ ଯେଉଁ କାର୍ଯ୍ୟ କରୁଥିଲା ଏ ଅପରାଧ କରୁ ଏ ପାପ କରୁଥିଲା ଅଜାମିଳ, ଚାରି ପ୍ରକାର ଯେଉଁ ରହିଛି ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା, ଏ ହେଉଛି ଦିଜ୍ ଆର୍ ଦି ସିନ୍ଫୁଲ୍ ଆକ୍ଟିଭିଟିଜ୍, ଦ୍ୟୁତ ପାନ ସ୍ତ୍ରୀ ସୁନା ଏଇଠି ହେଉଛି କ'ଣ, ଏଇଟା ହେଉଛି ପାପ କାର୍ଯ୍ୟ କରୁଥିଲା ସିଏ। କିନ୍ତୁ ଗୋଟିଏ ନାମ ଯେଉଁ ନାମର ଗୋଟିଏ ଅପରାଧ ରହିଛି ଯେ ଭଗବାନ ନାମ ବଳରେ ପାପପୂର୍ଣ୍ଣ କାର୍ଯ୍ୟ କରିବା, ଇଫ୍ ୟୁ ଡୁ ସିନ୍ଫୁଲ୍ ଆକ୍ଟିଭିଟିଜ୍ ଅନ୍ ଦି ଷ୍ଟ୍ରେନ୍ଥ ଅଫ୍ ଦି ହୋଲି ନେମ୍ ଦ୍ୟାଟ୍ ଇଜ୍ ଅଲ୍ସୋ ଆନ୍ ଅଫେନ୍ସ, ଏଇଟା ଗୋଟେ ଅପରାଧ। କିନ୍ତୁ ଅଜାମିଳ ପାପ କରୁଥିଲା କିନ୍ତୁ ଅପରାଧ କରୁନଥିଲା, ଇଏ ହେଉଛି ତଫାତ୍। ଅଜାମିଳ ଏସବୁ କାର୍ଯ୍ୟ କରୁଥିଲା, ଦୂତଙ୍କ ପାନଙ୍କ ସ୍ତ୍ରୀଙ୍କୁ ସୁନା ଏସବୁ, ଅଜାମିଳ ୱାଜ୍ ଡୁଇଙ୍ଗ ଅଲ୍ ଦିସ୍ ସିନ୍ଫୁଲ୍ ଆକ୍ଟିଭିଟିଜ୍, ବଟ୍ ହି ୱାଜ୍ ନଟ୍ ଚାଣ୍ଟିଙ୍ଗ ଦ ନେମ୍ ଅଫ୍ ଦି ଲର୍ଡ଼, ଦ୍ୟାଟ୍ ଇଜ୍ ଇନ୍ ଦ୍ୟାଟ୍ ଇଜ୍ ଦ ନେମ୍ ଅଫ୍ ହି ସନ୍, ହୁଇଚ୍ ହ୍ୟାପନ୍ସ ଟୁ ବି ଦ ନେମ୍ ଅଫ୍ ଦି ଲର୍ଡ଼, ନାରାୟଣ। ବଟ୍ ହି ୱାଜ୍ ନଟ୍ ଚାଣ୍ଟିଙ୍ଗ ଦ ନେମ୍ ଅଫ୍ ଲର୍ଡ଼ ଟୁ କାଉଣ୍ଟର ଆକ୍ଟ ଦି ସିନ୍ଫୁଲ୍ ଏଫେକ୍ଟ। ସିଏ ଯେଉଁ ତାର ନାରାୟଣ ପୁଅକୁ ନାମ, ପୁଅକୁ ଲକ୍ଷ୍ୟ କରି ନାମ ନେଉଥିଲା, ଏ ପାପ କାର୍ଯ୍ୟରୁ ମୁକ୍ତ ହେବା ପାଇଁ କରୁନଥିଲା, ତେଣୁ ସିଏ ଅପରାଧ ମୁକ୍ତ ଥିଲା, ସିଏ ଅପରାଧ କରୁନଥିଲା। ସେଇଟା ହେଉଛି ନାମାଭାସ ସ୍ତର, ଅପରାଧ ନ କରିବାଟା ହେଉଛି ନାମାଭାସ ସ୍ତର, ଦ୍ୟାଟ୍ ୱାଜ୍ ଦି ନାମାଭାସ ଷ୍ଟେଜ୍। ଆଣ୍ଡ ଇନ୍ ଦିସ୍ ନାମାଭାସ ଷ୍ଟେଜ୍ ୱାନ୍ କ୍ୟାନ୍ ଆଟେନ୍ ଲିବରେସନ୍, ଏଇ ନାମାଭାସ ସ୍ତରରେ ଜଣେ ମୁକ୍ତି ପାଇଯିବ, ଯେମିତି ଅଜାମିଳ ପ୍ରାପ୍ତ ହୋଇଥିଲା। ନାମାଭାସେ ଅଜାମିଳ ବୈକୁଣ୍ଠ ଗେଲରେ, ନାମାଭାସରେ ଦ୍ୟାଟ୍ ସେଜ୍ ଅଜାମିଳ କୁଡ୍ ଆଟେନ୍ ଲିବରେସନ୍। ସୋ ଆନଦର କ୍ୱେଶ୍ଚିନ୍, ମାଇ କ୍ୱେଶ୍ଚିନ୍ ଇଜ୍ ଦ୍ୟାଟ୍ ହ୍ୱେନ୍ ୱି ଆର୍ ଡୁଇଙ୍ଗ ୱିଥ୍ ଅପରାଧ, ହ୍ୱାଟ୍ ଇଜ୍ ଦି ରେଜଲ୍ଟ? ଆମେ ଯେତେବେଳେ ଅପରାଧ ଯୁକ୍ତ ନାମ ନେଉଛେ, ତା ଦେହରେ କ'ଣ କିଛି ଫଳ ଅଛି ନା ନାହିଁ? ହ୍ୱେନ୍ ୱାନ୍ ଇଜ୍ ଫ୍ରି ଫ୍ରମ୍ ଅଲ୍ ସର୍ଟ୍ସ ଅଫ୍ ଅଫେନ୍ସେସ୍, ଦ୍ୟାଟ୍ ଇଜ୍ ପ୍ୟୋର୍ ନେମ୍, ଦ୍ୟାଟ୍ ଇଜ୍ ଶୁଦ୍ଧ ନାମ, ଅର୍ ଦି ବିଗିନିଂ ଅଫ୍ ଶୁଦ୍ଧ ନାମ, ବିଗିନିଂ ଅଫ୍ ଦି ଶୁଦ୍ଧ ନାମ। ଜଣେ ଯେତେବେଳେ ପୂର୍ଣ୍ଣ ମୁକ୍ତ ହୋଇଯାଉଛି, ସେଠି ଶୁଦ୍ଧ ପ୍ରେମ ଆରମ୍ଭ ହେବ। ତ ପ୍ରେମ ଷ୍ଟେଜ୍, ଫାର୍ଷ୍ଟ ଷ୍ଟେଜ୍ ଇଜ୍ କଲ୍ ନାମାଭାସ, ଦେନ୍ ନେକ୍ସଟ ଷ୍ଟେଜ୍ ଇଜ୍ ଶୁଦ୍ଧ ନାମ। ପ୍ରଥମ ଅବସ୍ଥା ହେଉଛି ନାମାଭାସ, ତା'ପର ଅବସ୍ଥା ଯେମିତି ସୂର୍ଯ୍ୟ, ୱେନ୍ ଇନ୍ ଦ ବିଗିନିଂ ଆଟ୍ ଦି ସନ୍ରାଇଜ୍, ବିଫୋର୍ ସନ୍ରାଇଜେସ୍ ଦ୍ୟାଟ୍ ଇଜ୍ ଲାଇଟ୍, ଯେମିତି ସୂର୍ଯ୍ୟ ଉଦୟ ପୂର୍ବରୁ ଆଲୋକ ହୋଇଯାଏ, ସେହିଭଳି ଭାବରେ ନାମାଭାସ, ଶୁଦ୍ଧ ନାମ ହେବା ପୂର୍ବରୁ ନାମାଭାସ ସ୍ତର ଆସିଯାଏ। ନାମାଭାସରେ ମଧ୍ୟ ବହୁତ ପ୍ରକାର ରହିଛି, ତା'ର ବେନିଫିଟ୍ ସବୁ ରହିଛି, ଦେର୍ ଆର୍ ଅଲ୍ସୋ ମେନି ବେନିଫିଟ୍ସ ଆଟ୍ ଦି ଷ୍ଟେଜ୍ ଅଫ୍ ଦିସ୍ ନାମାଭାସ। ତେଣୁ ମୋର ପ୍ରଶ୍ନ ହେଉଛି, ନାମ ଅପରାଧଯୁକ୍ତ ନାମରେ କିଛି ଫଳ ଅଛି ନା ନାହିଁ? ଆମର କୁହାଯାଇଛି ଅପରାଧଯୁକ୍ତ ନାମରେ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଅପରାଧଯୁକ୍ତ ନାମ ନେଲେ ମଧ୍ୟ ଜଣେ ତିନୋଟି ଫଳ ପାଇଯିବ। କ'ଣ କ'ଣ ନା? ଧର୍ମ, ଅର୍ଥ, କାମ। ୱେନ୍ ୱାନ୍ ଚାନ୍ସ ଦି ନେମ୍ ଅଫ୍ ଦି ଲର୍ଡ଼ ୱିଥ୍ ଅଫେନ୍ସେସ୍, ଦେନ୍ ହି କ୍ୟାନ୍ ଗେଟ୍ ଥ୍ରୀ ରେଜଲ୍ଟସ୍, ଦ୍ୟାଟ୍ ଇଜ୍ ଧର୍ମ, ଅର୍ଥ ଆଣ୍ଡ କାମ। ଦିସ୍ ଥ୍ରୀ ରେଜଲ୍ଟସ୍ ୟୁ ୱିଲ୍ ଗେଟ୍। ବଟ୍ ଆନଦର ପଏଣ୍ଟ ଇଜ୍ ଦ୍ୟାଟ୍ ଇଭିନ୍ ଇଫ୍ ୱାନ୍ ଇଜ୍ ଚାଣ୍ଟିଙ୍ଗ ଦି ନେମ୍ ୱିଥ୍ ଅପରାଧ ୱିଥ୍ ଅଫେନ୍ସେସ୍, ଷ୍ଟିଲ୍ ଦେନ୍ ଇଫ୍ ୟୁ କଣ୍ଟିନ୍ୟୁଜ୍ ୱିଥ୍ ଦିଟ୍ ଦ୍ୟାଟ୍ ଅଫେନ୍ସିଭ୍ ଷ୍ଟେଜ୍ ଅଫ୍ ଚାଣ୍ଟିଙ୍ଗ, ଦେନ୍ ୟୁ ୱିଲ୍ କମ୍ ଟୁ ଦ ଷ୍ଟେଜ୍ ଅଫ୍ ଅଫେନ୍ସଲେସ୍ ଷ୍ଟେଜ୍, ୟୁ ୱିଲ୍ କମ୍ ଟୁ ଦ୍ୟାଟ୍ ଷ୍ଟେଜ୍। ଏଇଟା ବର୍ଣ୍ଣନା କରାଯାଇଛି ଯେ, ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ନାମାନି ଏବ ହରନ୍ତି ଅଘମ୍, ଯେଉଁ ଆସ୍ତେ ଆମେ ଯେଉଁ ନାମ କରୁଛେ, ଅପରାଧଯୁକ୍ତ ନାମ କରୁଛେ, ସେଇ ନାମ କଲେ ମଧ୍ୟ, କେଉଁ ପୁରାଣ ସେଇଟା ବର୍ଣ୍ଣନା କରାଯାଇଛି, ନାମ କଲେ ମଧ୍ୟ ଆମେ ଏଇ ନାମ ଅପରାଧରୁ ମୁକ୍ତ ହୋଇପାରିବା। ଏଇଟା ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ନାମାପରାଧ ଯୁକ୍ତା ନା ନାମାନି ଏବ ହରନ୍ତି ଅଘମ୍, ନାମ ଅପରାଧ ଯୁକ୍ତ ହୋଇକରି ଯଦି ଆମେ ନାମ ନେବା, ତଥାପି ଏସବୁ କ'ଣ ହରନ୍ତି ଅଘମ୍, ଏସବୁ ପାପରୁ ମଧ୍ୟ ପାପକୁ ସବୁ ଧରଣ କରିଦେବ। ନାମ ଅପରାଧ, ନାମ ଅପରାଧ କଲେ ମଧ୍ୟ ପାପ ହରଣ ହୋଇଯିବ, ଏବ ହରନ୍ତି ଅଘମ୍। ଅବିଶ୍ରାନ୍ତି ପ୍ରଯୁକ୍ତାନି ତାନି ଏବା ଅର୍ଥ କରାଣିଚ, କିନ୍ତୁ ଏଇଭଳି ଭାବରେ ଯଦି ଆମେ ନାମ ଅପରାଧ ଯୁକ୍ତ ଯଦି ଭଗବାନଙ୍କ ନାମ କଲେ ମଧ୍ୟ, ଆସ୍ତେ ଆସ୍ତେ ଆମେ ଗୋଟେ ଷ୍ଟେଜ୍ରେ ଆସିବା ଯେଉଁଠିକି ଆମର ଅପରାଧ ସବୁ ମୁକ୍ତ ହୋଇଯିବ। ନାମ ଅପରାଧ ଯୁକ୍ତାନ ନାମାନି ଏବେ ହରନ୍ତି ଅଘମ୍, ଅବିଶ୍ରାନ୍ତି ପ୍ରଯୁକ୍ତାନି ତାନି ଏବେ ଅର୍ଥ କରାଣିଚ। ଇଭିନ୍ ଇଫ୍ ୱି ଚାଣ୍ଟ ଦି ନେମ୍ ଅଫ୍ ଦି ଲର୍ଡ଼ ୱିଥ୍ ଅଫେନ୍ସେସ୍, ଷ୍ଟିଲ୍ ଦେନ୍ ଇଟ୍ ୱିଲ୍ ପ୍ୟୁରିଫାଏ ଅଲ୍ ୟୋର୍ ସିନ୍ସ, ସିନ୍ଫୁଲ୍ ଆକ୍ଟିଭିଟିଜ୍। ବଟ୍ ଆଣ୍ଡ ଇଫ୍ ୟୁ କଣ୍ଟିନ୍ୟୁ ୱିଥ୍ ଦିସ୍ ଚାଣ୍ଟିଙ୍ଗ ୱିଥ୍ ଅଫେନ୍ସେସ୍, ଦେନ୍ ୟୁ ୱିଲ୍ କମ୍ ଟୁ ଦ ଷ୍ଟେଜ୍ ଦ୍ୟାଟ୍ ୟୁ ୱିଲ୍ ବି ଫ୍ରି ଫ୍ରମ୍ ଦିସ୍ ଅଫେନ୍ସେସ୍। ଇଏ ହେଉଛି ଏଇ ନାମ ଅପରାଧଯୁକ୍ତର ଫଳ ସବୁ ରହିଛି। ସୋ ନାଓ we completed this 37th chapter. From tomorrow, we will start 38th chapter, that is Akrura is coming. Akrura is coming from Mathura to Vrindavan, Gokula. He is coming to Nandagaon. At that time, Krishna was staying in Nandagaon. In the beginning, Krishna stayed in Gokula, then he went to Vrindavan, and then finally he went to Nandagaon. Prathame Krishna asitile, Gokula asitile, tapare gale Vrindavan ku, Vrindavan re isu lila haitila, ye jo kona, Govardhan lila, Saptam Varsha lila, tapare Bhagavan gale, Nandagaon ku gale. Tenu Akrura bata Nandagaon ku jibe, Nandagaon ku jibe, Mathuraru Nandagaon ku asichanti. ତାଙ୍କର ଅକ୍ରୁରଙ୍କ ମନମର୍ଥ ମନଗ୍ରମ ଏଇଟା ଆମର 38 ଅଧ୍ୟାୟ କାଲିଠୁ ଆରମ୍ଭ ହେବ ଅକ୍ରୁରଙ୍କର ବୃନ୍ଦାବନ ଆଗମନ ଏ ଶୀର୍ଷକ ହେଉଛି ଏଇଟା ଫ୍ରମ୍ ଟୁମରୋ ୱିଲ୍ ଷ୍ଟାର୍ଟ ଦିସ୍ 38th ଚାପ୍ଟର ୱିଚ୍ ଇଜ୍ ଏଣ୍ଟାଇଟେଡ୍ ଆଜ୍ ଦି କମିଂ ଅଫ୍ ଅକ୍ରୁର ଟୁ ବୃନ୍ଦାବନ ୱିଲ୍ ଷ୍ଟାର୍ଟ ଫ୍ରମ୍ ଟୁମରୋ ଟୁଡେ ୱିଲ୍ କନ୍କ୍ଲୁଡ୍ ଆୱାର ଲେକ୍ଚର ଆଣ୍ଡ ଇଫ୍ ଏନିବଡି ହାଜ୍ ଏନି ଡାଉଟ୍ ଅର୍ କ୍ୱେଶ୍ଚିନ୍ ଅର୍ ଏନିଥିଙ୍ଗ କାଳିୟ 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 ସେ ଯେଉଁ ଆସିଥିଲା କାଳିୟ ଯେଉଁ ଆସିଥିଲା କାଳିୟ ତ ବର୍ଣ୍ଣନା କରାଯାଇଛି ନା କାଳିୟ ଲୀଳାଟା କାଳିୟ ଲୀଳାରେ ବର୍ଣ୍ଣନା କରାଯାଇଛି କାହିଁକି ସେଇଟା କାଳିୟ ସେଠିକି ଆସିଥିଲା କାହିଁକି ଆସିଥିଲା ନା ଏଇ ଯେଉଁ ଆମେ ବର୍ଣ୍ଣନା କଲେ ନା କାଳିୟ ଲୀଳାରେ ଯେଉଁ ରହିଥିଲେ ସେଠି ଯେଉଁ ଋଷି ରହିଥିଲେ କ'ଣ ତାଙ୍କ ନାଁ ସୌଭରୀ ଋଷି ସୌଭରୀ ମୁନି ରହିଥିଲେ ସୌଭରୀ ମୁନି ରହିଥିଲେ ଯେଉଁ ସେ କାଳିଆ ହ୍ରଦରେ ସେଠି ଥରେ ଗରୁଡ଼ ଆସିଥିଲେ ଗରୁଡ଼ ଯେତେବେଳେ ଆସିଥିଲେ ସେ ଗୋଟେ ମାଛକୁ ଯେତେବେଳେ ଭକ୍ଷଣ କରୁଥିଲେ ସେହି ସମୟରେ ଅନ୍ୟ ମାଛମାନେ ଯାଇକରି ତାଙ୍କୁ ଆପତ୍ତି କଲେ ପ୍ରଭୁ ଆମକୁ ରକ୍ଷା କରନ୍ତୁ ତେଣୁ ଇଏ ତାଙ୍କୁ ମନା କରିଦେଲେ ଗରୁଡ଼ଙ୍କୁ ମନା କରି ତୁମେ ଏଠୁ ଆସିପାରିବ ନାହିଁ ଏଠୁ ମାଛ ଖାଇବ ନାହିଁ ଏଠୁ ମନା କରିଦେଲେ କିନ୍ତୁ ହେଲେ ବି ଯେହେତୁ ସିଏ କ୍ଷୁଧାର୍ତ୍ତ ଥିଲେ ଗରୁଡ଼ ସେମିତି ଗୋଟେ ମାଛଟି ନେଇଗଲେ ତେଣୁ ସିଏ ତାଙ୍କୁ କ'ଣ ଅଭିଶାପ ଦେଲେ ତୁମେ ଯଦି ନେକ୍ସଟ ଟାଇମ୍ ଏଠିକି ଆସିବ ଭକ୍ଷଣ କରିବ ତାହେଲେ ତୁମେ ୟୁ ଉଲ୍ ଡାଏ ତୁମେ ମୃତ୍ୟୁବରଣ କରିବ ସେଇଥିପାଇଁ ଗରୁଡ଼ ଆଉ ଆସୁନଥିଲେ କାଳିଆ ହ୍ରଦକୁ କିନ୍ତୁ ଏଇ କଥାଟା ଏଇ କାଳିଆ ଜାଣିଥିଲା କାରଣ କାଳିଆ ଏବଂ ଗରୁଡ଼ଙ୍କ ଭିତରେ ଗଣ୍ଡଗୋଳ ଥିଲା ପୂର୍ବରୁ ରହିଛି ଗଣ୍ଡଗୋଳ ଥିଲା ଶତ୍ରୁତା ଥିଲା ତେଣୁ କାଳିୟ ଗୋପନ ହେବା ପାଇଁ ବା ସୁରକ୍ଷା ପାଇବା ପାଇଁ ଏଠି ଆସି ପହଞ୍ଚିଥିଲା ସେ କଂସ ତାକୁ ପଠାଇନଥିଲା ସେ ଗରୁଡ଼ଠାରୁ ରକ୍ଷା ପାଇବା ପାଇଁ ଏଠି ଏଇ ଘଟଣାଟି କାଳିଆ ଜାଣିଥିଲା ଆଉ କେହି ଜାଣିନଥିଲେ ନହେଲେ ସବୁ ସର୍ପମାନେ ଆସିଥାନ୍ତେ ଏଠିକି ଗରୁଡ଼ଠାରୁ ରକ୍ଷା ପାଇବା ପାଇଁ ସୋ କାଳିୟ ନ୍ୟୁ ଦିସ୍ ସମ ହ୍ରଦର କାଳିଆ ଜାଣିଥିଲା ସେଥିପାଇଁ ସେ ଏଠି ଆଶ୍ରୟ ନେଇଥିଲା ଦି ପ୍ରଭୁ ଆସ୍କ ଏ କ୍ୱେଶ୍ଚିନ୍ ଦ୍ୟାଟ୍ ୱେଦର କଂସ ୱାଜ୍ ସେଣ୍ଡିଂ ସୋ ମେନି ଡେମନ୍ସ ୱେଦର ହି ହାଜ୍ ସେଣ୍ଟ ଦିସ୍ କାଳିୟ ଅର୍ ନଟ୍ ସୋ ଆକ୍ଚୁଆଲି ଇଟ୍ ୱାଜ୍ ଡେସ୍କ୍ରାଇବ୍ ଇନ୍ 10th କ୍ୟାଣ୍ଟୋ 16th ଚାପ୍ଟର ଦ୍ୟାଟ୍ କାଳିୟ କେମ୍ ଆଉଟ୍ ଅଫ୍ ଫିୟର୍ ଅଫ୍ ଗରୁଡ଼ ବିକଜ୍ ଦେର୍ ୱାଜ୍ ଏନିମିଟି ଅଫ୍ ଗରୁଡ଼ ଆଣ୍ଡ କାଳିୟ ଆଣ୍ଡ ଗରୁଡ଼ କୁଡ୍ ନଟ୍ କମ୍ ଟୁ କାଳିୟ ହ୍ରଦ ବିକଜ୍ ଯମୁନା ବିକଜ୍ ହ୍ୱାଇଲ୍ ଦେର୍ ୱାଜ୍ ୱାନ୍ ଇନ୍ସିଡେଣ୍ଟ ହ୍ୱାଇଲ୍ ହି ୱାଜ୍ ଟେକିଂ ୱାନ୍ ଫିସ୍ ଫ୍ରମ୍ ଦ୍ୟାଟ୍ କାଳିୟ ହ୍ରଦ ୱାନ୍ ସୌବରୀ ମୁନି ୱାଜ୍ ଦେୟାର He was meditating there for 10,000 years and the fishes took shelter of Saubarimuni and Saubarimuni cursed Garuda. If he comes here, he will be killed. That's why Garuda could not come to this Kaliya Hrada, though it is in Vrindavan. So this fact was known to Kaliya. Because of enmity with Garuda, he came to take shelter in Kaliya Hrada. So he was not sent by Kansa. Okay. ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭାକୁନ୍ଦ କି ହିତାୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ